भगवते वासुदेवाय
ओम नमो भगवते वासुदेवाय
ओम नमो भगवते वासुदेवाय
ओम नमो भगवते वासुदेवाय।
हरे कृष्ण। अजय मैं श्रीमद् भागवतम दशम स्कंद 21 अध्याय वेणुगत शीर्षक श्लोक 11 ठारू आलोचना करवा तथा तेणु ये गोपी गीत गोपी मैंने कौन वेणु गीत यहाँ भगवान जो बांसुरी वादन करेणु वादन करवण कर गोपी मान कि प्रतिक्रिया होती से सब विषय वर्णना कर विभिन्न गोपी वर्णना कर आज आम एकादश अध्याय वेणु गोपी कथा कह सखी मान कौन भाव में
धन्यास्मागतोपी हरिण्यता जानंद नंदन मुपाद विचित्र वेशम आकर्ण वेणुरणितं सह कृष्ण सारा पूजांग धूर विरचितां प्रणयावलोकै धन्यास्म मूढ़गतोपि हरिण्येता वृंदावन नाम गतकाली कहते स्वामी हरिचरण प्रभु नथिले माताजी मध्ये नथिले कली तेणु आम कतकाली कौन वृंदावन रि शोभा रही वृंदावन शोभा कतकाली जो श्लोक थे बहुत सुंदर श्लोक वृंदावन सखी गुवो वितनोति कीर्ति जत्व किसुत पदाबुजलक्ष्मी गोविंद वेणु मनुमत्त मयूर नृत्यम प्रख्यादृशानुव्रतान्य समस्त सत्वम बहुत सुंदर वृंदावन वर्णना करा वृंदावन रोभा जो रही वितनोति कीर्ति तार कीर्ति ये विस्तार लाभ करमती स्वर्ग वैकुंठर कीर्ति मत से होना कहीं जब देवकी सहित पदाम्बुज लब्ध लक्ष्मी देवकी सहित कहीं कहला आलोचना करते यशोदा आ गोटे नाम दौर देवकी तेणु ये जो भगवान जो वृंदावन जो गोचारण करुले कौन सी पादुका परिधान करते कौन सी चप्पल पिंधु न खाली पाद भगवान वृंदावन गोचारण करुले तेणु तर पादपद्म चिह्न सब जो रही ध्वज ब्रज वज्र इत्यादि 19 चिह्न रही से सब चिह्न परिस्फुट होता तेणु ये हूँ पृथ्वीर भूषण वृंदावन भूषण अगर कौन स्थान वैकुंठ से जो भी भगवान रोचर धाम जो रही सेठी से खाली पाद चलती ना पादर पादुका थाए पदप्राण थाए तेणु ये हूँ वृंदावन महत्व हम गत का विशेष भाव आलोचना करते वृंदावन विषय तेणु ये जो भगवान जो गोविंद वेणु भगवान जो वेणुवादन कर मयूर मैंने चारिपटे घेरी जा नृत्य कर कृष्ण को नोबेल प्राइज दि जाइला आप मैंने सब प्राइज अंशग्रहण कर वर्णना करदे तो मयूर मान नृत्य कृष्ण मध्य नृत्य कर वेणुवादन कर मयूर खुश खुशी गोटे पारितोषिक दे गए प्राइज दे कौन दे पिछ गोटे दे भगवान मत से मयूर पीछे बहुत आदर में बहुत आनंद बहुत कौन सम्मान सहित धारण मस्तक धारण कर मेडल धारण कर नोबेल प्राइज जो धारण करगवान धारण करते गत काली आलोचना करते तेणु ये सब जो दृश्य हो चारिपटे मयूर मान रही मतरे मझेरे भगवान रही तेणु ये अन्न देखिपार ना तेणु जो मैंने अन्य सब जीव रही पशुपक्षी मैंने से सब प्रेक्ष्य दर्शनीय दृश्य देखापी से अदृशान जो रही पहाड़ उपर गोवर्धन इत्यादि तापर जा अवरता अन्य सब कार्य सब बंद कर केवल दर्शन कर अन्य समस्त सत्व जिते जीव अच्छा ये अन्य समस्त सत्वर आ गोटे अर्थ रही विशुद्ध सत्व वृंदावन सब विशुद्ध सत्व वस्तु ये कौन प्राकृत वस्तु ना प्राकृत आम गत का वृंदावन रम्य स्थान दिव्य चिंतामन धाम तेणु ये भाव में यह श्लोकटे ललिता सखी राधाराणी कौन ता पूर्व श्लोक राधाराणी बहुत मन दुख करुले बांसुरी कि भाग्य रही आम कि भाग्य ना आपर हरिचरण बाबू थे से सब कहला जे गोप्य कि माचर दया कुशल वेणु कौन कुशल करते ତେଣୁ ରାଧାରାଣୀ ବହୁତ ମନ ଦୁଃଖ କରୁଥିଲେ, ତେଣୁ ବର୍ତ୍ତମାନ ଲଳିତା ସଖୀ ତାଙ୍କୁ କହୁଛନ୍ତି ଚାଲ ଯିବା ଆମେ ଦେଖିବା ସେ ସବୁ ଦୃଶ୍ୟ ଦେଖିବା, ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ। ତେଣୁ ସେ ବର୍ତ୍ତମାନ ଏ ଶ୍ଳୋକରେ କୁହାଯାଉଛି ଧନ୍ୟାସ୍ମ ମୂଢ଼ଗତ ୟୋଗୀ ହରିଣ୍ୟ ଏତା। ହରିଣ, ହରିଣ ଗୋଟେ ପଶୁ, ମୂଢ଼ଗତ ତା'ର କ'ଣ ପଶୁ, ପଶୁ ବୁଦ୍ଧି ତା'ର କ'ଣ ବୁଦ୍ଧି ଅଛି, କିନ୍ତୁ ସେ ମଧ୍ୟ ଧନ୍ୟା, ସେ ଧନ୍ୟା ହୋଇଯାଇଛି। କାହିଁକି ମୂଢ଼ଗତ ୟୋଗୀ, ଯଦିଓ ତା'ର କିଛି ବୁଦ୍ଧି ନାହିଁ, ମୂଢ଼ ପଶୁ ସ୍ତରରେ ପଶୁ ଲାଭ ପଶୁଜନ୍ମ ଲାଭ କରିଛି, କିନ୍ତୁ ହରିଣ୍ୟ ହରିଣୀ ମଧ୍ୟ କ'ଣ କରୁଛି ନା, ଯାହା ନନ୍ଦ ନନ୍ଦନ ମୁପାଦ ବିଚିତ୍ର ବେଶମ, ଯେଉଁ ଭଗବାନ ଯେଉଁଭଳିଆ ବିଚିତ୍ର ବେଶ ହୋଇଛନ୍ତି ସେଭଳି ଭାବରେ ଭଗବାନ ବେଶ ଧାରଣ କରିସାରିବା ପୂର୍ବ ପ୍ରଥମ ଶ୍ଳୋକରେ ବର୍ଣ୍ଣନା କରାଯାଇଥିଲା ଭଗବାନ ବେଶ କ'ଣ, ସେ ଶ୍ଳୋକ ବର୍ହା ପିଡ଼ଂ ନଟବର ବପୁ କନ୍ନୟେ କନିକାରଂ ବିଭୃତ ବାସ କନକ ପିସ ବୈଜୟନ୍ତୀ ଚ ମାଳା ରନ୍ଧ୍ରାନ୍ ବେଣୁ ରଦର୍ଶୁଧୟା ପୂରୟନ୍ ଗୋପ ବୃନ୍ଦୈ ବୃନ୍ଦାରଣ୍ୟେଶ୍ୱରମଣ ପ୍ରାବିଶଦ୍ ଗୀତ କୀର୍ତ୍ତି। ଭଗବାନଙ୍କ ରୂପ ବହୁତ ସୁନ୍ଦର ରୂପ ରହିଛି, ବରହାପିଡ଼ ବରହାପିଡ଼ ଧାରଣ କରିଛନ୍ତି, ମୟୂରପୁଚ୍ଛ ଧାରଣ କରିଛନ୍ତି, ସବୁ ନୃତ୍ୟ କରି କରିକି ଯାଉଛନ୍ତି ନଟବ୍ରବକୁ। କର୍ଣ୍ଣେ କନିକାରଂ, କର୍ଣ୍ଣରେ କନିଆ ଫୁଲ ଲଗାଇଛନ୍ତି, କନିକାରଂ ଲଗାଇଛନ୍ତି। ବିଭ୍ରତ ବାସ, ବାସ କିଭଳି ଧାରଣ କରିଛନ୍ତି ନା, କନକ କପିସ ସୁବର୍ଣ୍ଣ ବିତବର୍ଣ୍ଣ ବସ୍ତ୍ର ଧାରଣ କରିଛନ୍ତି, କନକ କପିସ ବୈଜୟନ୍ତୀ ବୈଜୟନ୍ତୀ ମାଳା ଧାରଣ କରିଛନ୍ତି, ପାଞ୍ଚ ବର୍ଣ୍ଣର ପାଞ୍ଚଟି ରଙ୍ଗର ଫୁଲ ମାଳା ବୈଜୟନ୍ତୀ ମାଳା, ଏବଂ ସେ ଯେଉଁ ରନ୍ଧ୍ର ରହିଛି ବେଣୁରେ, ଯେଉଁ ରନ୍ଧ୍ର ରହିଛି ରନ୍ଧ୍ରା ବେଣୁ ରଥସୁଦ୍ଧା ପୁରାଣ ଯେଉଁ ଗାନ କରୁଛନ୍ତି, ବେଣୁବାଦନ କରୁଛନ୍ତି ଭଗବାନ, ବେଣୁବାଦନ କରିବା ପାଇଁ କଷ୍ଟ କରିବାକୁ ପଡ଼େ ନାହିଁ, ଭଗବାନ କେବଳ ଅଧର, ତାଙ୍କର ଯେଉଁ ତଳ ଓଠକୁ ଅଧର କୁହାଯାଏ, ଅଧର କେବଳ ଲଗାଇଦେଲା ମାନେ ସବୁ ତା'ଦେହରୁ କ'ଣ, ତା'ଦେହରୁ ସବୁ ମୂର୍ଚ୍ଛନା ବାହାରିବ, ତା'ଦେହରୁ ସବୁ ସଙ୍ଗୀତ ବାହାରିବ, ଭଗବାନ ଯେଉଁଭଳି ଭାବେ ଚାହିଁବେ ସେଭଳି ଭାବରେ ସଙ୍ଗୀତ ବାହାରିବ। ତେଣୁ ସତେ ଯେମିତି ସେ ଯେଉଁ ଛିଦ୍ର ସବୁ ରହିଛି, ସାତଟି ଛିଦ୍ର ରହିଛି, ସେଥିରେ ସବୁ ତାଙ୍କର ଅଧର ସୁଦ୍ଧା ପୂର୍ଣ୍ଣ କରିଦେଉଛନ୍ତି, ବା ଗୋପମାନେ ସେସବୁ ଶୁଣୁଛନ୍ତି, ଶ୍ରବଣ କରି ପ୍ରାୟ ଗୀତ କୀର୍ତ୍ତି ଭଗବାନଙ୍କ ଗୀତ ଗାନ କରୁଛନ୍ତି। ଏଇଭଳି ଭାବରେ ଭଗବାନ ଯେଉଁ ରୂପ ରହିଛି ସେ କଥା କୁହାହେଉଛି। ଏ ମୂଢ଼ ହରିଣ, ହରିଣ ଶବ୍ଦ ରହିଛି, ହରି ହରିଙ୍କର ନାମରେ ତାଙ୍କ ନାମ ହୋଇଛି, କେତେ ସେମାନେ ଭାଗ୍ୟବତୀ ବା ଭାଗ୍ୟବାନ, ତାଙ୍କର ସ୍ୱାମୀଙ୍କର ନାମ ହେଉଛି କୃଷ୍ଣ ସାର, ସ୍ତ୍ରୀଙ୍କର ନାମ ହେଉଛି ହରିଣୀ, ସବୁ ହରି କୃଷ୍ଣ, ଯାହା ଦେଖିବ କୃଷ୍ଣ, ଏ ଗୋଟେ ଗୀତ ନାହିଁ, ମୁଁ ଜଗନ୍ନାଥ ନାମ କ'ଣ ନେବି, ମୁଁ ଯଦି ଜଗନ୍ନାଥ ନାମ ନେବି ମୋର ସ୍ୱାମୀଙ୍କର ନାମ ହୋଇଯିବ, ଯଦି କାହ୍ନା କହିବି ମୋ ଶ୍ୱଶୁରଙ୍କ ନାମ ହୋଇଯିବ, ଏଇଭଳି ଭାବରେ ମୁଁ ଜଗନ୍ନାଥ ନାମ କେମିତି ନେବି। ଆମର ଥରେ ଆମର ମହାପ୍ରଭୁ ଯେତେବେଳେ ପୁରୀରେ ଥିଲେ, ଜଣେ ସେଇଭଳି ଭାବରେ ଭକ୍ତ ଜଣେ କହିଲେ, ମଝିରେ ମଝିରେ ଏମିତି ପ୍ରଶ୍ନ ସବୁ ଆସେ, ଆମେ ସବୁ ପ୍ରଶ୍ନର ଉତ୍ତର ଦେଇପାରିବା ନାହିଁ, ପ୍ରକୃତରେ ସତ କଥା ତ କ'ଣ ହେବ, କିନ୍ତୁ ଯେଉଁମାନେ ଭଗବାନ ତାଙ୍କର ଭକ୍ତ ସେମାନେ ସବୁ ସେ ପ୍ରଶ୍ନର ଉତ୍ତର ଦେଇପାରିବେ, ଠିକ୍ ସଠିକ୍ ଉତ୍ତର ଦେଇଦେବେ। ତେଣୁ ସେ ପ୍ରଶ୍ନ ଥିଲା ଯେ ଆମର ଭଗବାନ ଯେଉଁ ମହାମନ୍ତ୍ର ଆମେ କହୁଛେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ତେଣୁ ସେ କହିଲେ ଇଏ ତ ଆମର ଭଗବାନ, ସେ କହୁଛନ୍ତି ଆମ ସ୍ୱାମୀ ଜଗନ୍ନାଥ ସ୍ୱାମୀ ନୟନ କଥା, ସେ ତ ଆମ ସ୍ୱାମୀ, ଆମେ ସ୍ତ୍ରୀ ହେଇକିରି ସ୍ୱାମୀର କେମିତି ନାଁ ନେବା, କ'ଣ ହେବାର ଉତ୍ତର କ'ଣ ହେଇପାରିବ ପଚାରିଲେ, ମହାପ୍ରଭୁ ପାର୍ସଲ ପଚାରିଲେ, ମହାପ୍ରଭୁ ପାର୍ସଲ କହିଲେ ଯେ ମହାପ୍ରଭୁ ସ୍ୱୟଂ ଅଛନ୍ତି, ତାଙ୍କୁ ପଚାରିଲାନି, ସେ କହିବେ ଉତ୍ତର ଦେବେ, ମହାପ୍ରଭୁ ତା ଉତ୍ତର ଦେଇଛି, ଆମେ କହିବା, ଆପଣମାନେ ଟିକେ ଚିନ୍ତା କରନ୍ତୁ କ'ଣ ହେଇପାରିବ ଉତ୍ତର, ସ୍ତ୍ରୀ ହେଇକିରି ସ୍ୱାମୀର କେମିତି ନାମ ନେବ, ତେଣୁ ମହାପ୍ରଭୁ କହିଲେ ସ୍ୱାମୀ ସ୍ତ୍ରୀର କର୍ତ୍ତବ୍ୟ ହେଉଛି କ'ଣ ନା, ସେ ସ୍ୱାମୀର ଆଦେଶ ମାନିବ, ତେଣୁ ସ୍ୱାମୀ କହୁଛନ୍ତି ତମେ ମୋର ନାମ ନିଅ, ପ୍ରଭୁ ବୋଲେ ବୋଲିଲା ଏଇ ମହାମନ୍ତ୍ର, ପ୍ରଭୁ ବୋଲେ ବୋଲିଲା करिया निर्बंधा की भोजन की सयने की बाजारणे की भोजन की सयने आहनिसा चिंता कृष्णा ତେଣୁ ଭଗବାନ କେଉଁଠି କହିଲେ ମୋର ନାମ ନେବାକୁ ଭଗବତ ଗୀତାରେ ଭଗବାନ କହିଲେ ନା ସତତଂ କୀର୍ତ୍ତୟନ୍ତୁ ମାଂ ଯତନ୍ତଶ୍ଚ ଦୃଢ଼ବ୍ରତା ନମସ୍ୟନ୍ତଶ୍ଚ ମାଂ ଭକ୍ତ୍ୟା ନିତ୍ୟ ଯୁକ୍ତା ଉପାସତେ ସତତଂ କୀର୍ତ୍ତୟନ୍ତୁ ସବୁବେଳେ ଭଗବାନଙ୍କ ନାମ ଇଏ ହେଉଛି ମହାନ ଯେଉଁମାନେ ମହତ୍ ବ୍ୟକ୍ତି ଯେଉଁମାନେ ମହାତ୍ମା ତାଙ୍କର ଲକ୍ଷଣ ହେଉଛି ଏଇଟା ସବୁବେଳେ ଭଗବାନଙ୍କ ନାମ ନେବେ ସତତଂ କୀର୍ତ୍ତୟନ୍ତୁ ମାଁ ଯେତେବେଳେ ଆମ ବମ୍ବେରେ ମନ୍ଦିର ହେଉଥିଲା ଇସ୍କନ ମନ୍ଦିର ସେ ବ୍ୟକ୍ତି ଯେଉଁ ମନ୍ଦିର ସେ ଜାଗା ଦେଇଥିଲେ ତାଙ୍କର ନାମ ହେଉଛି ସମ ନାୟକ ସେ କ'ଣ କଲେ ସେ ଜାଗାକୁ ତା ପୂର୍ବରୁ ବହୁତ ଲୋକ ବିକି ସାରିଥିଲେ ବିକି ସାରି ଟଙ୍କା ଆଣିକରି ସବୁ ଇଏ କରିଦେଉଥିଲେ ହଡ଼ପ କରିଦେଉଥିଲେ ତେଣୁ ପ୍ରଭୁପାଦ ଯେତେବେଳେ ଗଲେ ସେ ଭାବିଲା ଏତେ ଧନୀ ବ୍ୟକ୍ତି ମୁଁ ସବୁ ହଡ଼ପ କରିଦେଇଛି ଆଉ ଇଏ ଗୋଟେ ଭିକାରୀ ବ୍ୟକ୍ତି ଆହାରି କ'ଣ ପଇସା ଦେଇପାରିବ ଯେ ନବରଧନ ତେଣୁ ସେ ଅନୁସାରେ ହେଇଗଲା ପ୍ରଭୁପାଦ ସେ ଜାଣିନାହାନ୍ତି ଭଗବାନ ଭକ୍ତ ଅହୋ ଅନନ୍ତ ଦାସାନାନ୍ ମହତ୍ତମ ଦୁଷ୍ଟ ଅଧ୍ୟମେ ଭଗବାନଙ୍କର ଭକ୍ତଙ୍କର ଯେଉଁ ମହତ୍ତ୍ୱ ରହିଛି ଆମର ରହିଛନ୍ତି ଦୁର୍ବାସା ମୁନି ସିଏ ଆଶ୍ଚର୍ଯ୍ୟ ହେଇଯାଇଥିଲେ ଦୁର୍ବାସା ମୁନି ତାଙ୍କର ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି କିନ୍ତୁ ଭକ୍ତଙ୍କର ମହାତ୍ମା ଅମ୍ବରୀଶ ମହାତ୍ମା ଦେଖି ଆଶ୍ଚର୍ଯ୍ୟ ହେଇଯାଇଥିଲେ ବୋଲେ ଦୁଷ୍ଟ ଅଧ୍ୟମେ ଆଜି ମୁଁ ଦେଖିଲି ଭଗବାନ ଭକ୍ତଙ୍କର କେତେ ଶକ୍ତି ରହିଛି ମହତ୍ତ୍ୱ ତାଙ୍କର ରହିଛି ତେଣୁ ଇଏ କ'ଣ କଲେ ନା ସବୁ ପୋଲିସ ଫୋଲିସ ଆଣି ତାଙ୍କର ବହୁତ ଇନଫ୍ଲୁଏନ୍ସିଆଲ ଲୋକ ଥିଲେ ପୋଲିସ ଫୋଲିସ ଆଣି ଆମର ଗୋଟେ ଅସ୍ଥାୟୀ ମନ୍ଦିର ବର୍ତ୍ତମାନ ଯେମିତି ଅସ୍ଥାୟୀ ମନ୍ଦିର ହେଇଛି ସେଭଳି ଭାବରେ ଅସ୍ଥାୟୀ ମନ୍ଦିର ହେଇଥିଲା ବୃନ୍ଦାବନରେ ମୁମ୍ବାଇରେ ଜୁହୁରେ ପୋଲିସ ଫୋଲିସ କମିଶନରକୁ ଡାକି ସବୁ ଭାଙ୍ଗିବା ପାଇଁ ଆରମ୍ଭ କଲେ ଆପଣ ଦେଖିବେ ପ୍ରଭୁପାଦ ଆମର ସବୁ ରହିଛି ତେଣୁ ପ୍ରଭୁପାଦ ସବୁ ନଥିଲେ ତାଙ୍କର ଫରେନ୍ସିକ୍ ସେମାନେ ସବୁ ଥିଲେ ସେମାନେ ସବୁ ସବୁ ବ୍ୟବସ୍ଥା କରି ସବୁ କଣ୍ଟାକ୍ଟ କରି ଏସବୁ କରି ସବୁ ଲୋକମାନେ ଆସି ପହଞ୍ଚିଗଲେ ସବୁ ତାକୁ ବିରୋଧ କଲେ ତାଙ୍କର କମିଶନ କହିଲେ କାହିଁକି ଭାଙ୍ଗିଲେ ନା ଏ ଯେଉଁ ଏ ଗୋଟେ କୀର୍ତ୍ତନ କରୁଛନ୍ତି ନ୍ୟୁ ସାନ୍ସ ଇଜ୍ କ୍ରିଏଟିଂ ନ୍ୟୁ ସାନ୍ସ ଏ ଯେଉଁ କୀର୍ତ୍ତନ କରୁଛନ୍ତି ଏ ଆଦେହରେ ଚାରିଆଡ଼େ ଲୋକ ରହିଛନ୍ତି ତାଙ୍କ ପାଇଁ ବହୁତ ଡିଷ୍ଟର୍ବାନ୍ସ ହେଉଛି ଭଗବାନ ନା ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ଶୁଣିଲେ କଥା ସେ ଏଇ ଶ୍ଳୋକଟି କହିଥିଲେ ଭଗବାନ କହୁଛନ୍ତି ସତତଂ କୀର୍ତ୍ତୟନ୍ତୁ ମା ସବୁବେଳେ ମୋର ନାମ କୀର୍ତ୍ତନ କର ଯେଉଁମାନେ କହନ୍ତି ଭଗବାନ ଶୋଇଛନ୍ତି ନାମ କୀର୍ତ୍ତନ କଲେ ଡିଷ୍ଟର୍ବ ହେବନି କୀର୍ତ୍ତନ କର ନା ମହାପ୍ରଭୁ ଯେତେବେଳେ କୀର୍ତ୍ତନ କରୁଥିଲେ ଯେଉଁ ସେଠିକାର ପଣ୍ଡିତମାନେ ସବୁ ଥିଲେ ସେମାନେ ଏଇଭଳି ଭାବରେ ଅବଜେକ୍ସନ୍ କରିଥିଲେ ନିମାଇ ଗୋଟେ କି ଧର୍ମ ଆଣିଛି ସବୁବେଳେ ମହାମନ୍ତ୍ର ଗୋଟେ ଖାଇଦେ ଶୋଇଦେ ସବୁବେଳେ ଆଉ କିଛି ନାହିଁ ଠାକୁରଙ୍କର ଶୋଇପାରୁନାହାନ୍ତି ସେ ଡିଷ୍ଟର୍ବ ହେଉଛି କିନ୍ତୁ ଭଗବାନ କହିଲେ ସବୁବେଳେ ମୋର ନାମ କୀର୍ତ୍ତନ କର ତେଣୁ ପ୍ରଭୁପାଦ ମହାରାଜ ଏହି ଶ୍ଳୋକଟି କହିଥିଲେ ଯାହା ହେଉ ସବୁ ଲୋକମାନେ ଆସି ବିରୋଧ କଲେ ଏବଂ ସେ ବନ୍ଦ ହେଲା ମନ୍ଦିର କିଛି ଭାଙ୍ଗିଦେଲେ କିଛି ପର୍ସେଣ୍ଟ ଭାଙ୍ଗି ଦେଇଥିଲେ ବନ୍ଦ ହେଲା ବାଧ୍ୟ ହୋଇକି ସେ ଯେଉଁ ଲୋକ ରହିଛି ବହୁତ ଘଟଣା ହୋଇଛି ତା ବିଷୟରେ ବହୁତ କଥା ରହିଛି ସେ ଲୋକର ତାପରେ ସେ ମୃତ୍ୟୁବରଣ କଲା ଲୋକ ଭଗବାନ ଠକିବା ପାଇଁ ଗୁରୁଦେବଙ୍କୁ ପ୍ରଭୁପାଦଙ୍କୁ ଠକିବା ପାଇଁ ବସିଥିଲା ଯାହା ହେଉ ଏକଥା ବହୁତ କଥା ରହିଛି ବଡ଼ କଥା ତେଣୁ ଆମର କଥା ହେଉଛି ଏଇ ଯେଉଁ କଥା ଆସିଲା ଭଗବାନଙ୍କର ନାମ ମହାପ୍ରଭୁ କହିଲେ ସ୍ୱାମୀ କହୁଛନ୍ତି ସ୍ତ୍ରୀକୁ କହୁଛନ୍ତି ତୁମେ ମୋର ନାମ ନିଅ। ତେଣୁ ସ୍ତ୍ରୀର ଧର୍ମ ହେଉଛି ସ୍ୱାମୀଙ୍କର ଆଜ୍ଞା ପାଳନ କରିବ। ସେ ସ୍ୱାମୀଙ୍କର ନାମ ଯଦି କହିବେ ନେବା ପାଇଁ ତାହେଲେ ସେ ନେବେ, ସେଟା ସେଥିରେ କ'ଣ ଅସୁବିଧା ଅଛି। ତେଣୁ ଏମିତି ଗୋଟେ ଗୋଟେ ପ୍ରଶ୍ନ ଅଛି, ତା'ର ଉତ୍ତର ଦେବା ଆମେ ସବୁ ବୁଦ୍ଧି ଗୁଡ଼ୁମ୍ ହେଇଯିବ ଆମର, ଆମେ କହିପାରିବା ନାହିଁ। କିନ୍ତୁ ପ୍ରଭୁପାଦ ମହାରାଜ ମଧ୍ୟ ସେଇଭଳି ଭାବରେ ବହୁତ ପ୍ରଶ୍ନ ପଚରା ହେଇଛି, ତାଙ୍କର କନ୍ଭରସେସନ୍ ରହିଛି। ପ୍ରଭୁପାଦଙ୍କର ଆସିବ ନନ୍ଦ ଉତ୍ସବ ଆସିବ ଅଗଷ୍ଟ 25ରେ ନନ୍ଦ ଉତ୍ସବ ହେବ, ପ୍ରଭୁପାଦଙ୍କର ଗୁଣବଳୀ କୀର୍ତ୍ତନ ହେବ। ପ୍ରଭୁପାଦଙ୍କର ଯାହା କହିଛନ୍ତି 66-77-12 ବର୍ଷ ପାଖାପାଖି ଯାହା ସବୁ କହି ସବୁ ରେକର୍ଡ଼ିଂ ହେଇଛି, ସବୁ 36ଟା ଭଲ୍ୟୁମ୍ ରହିଥିଲା ପ୍ରଭୁପାଦ କନ୍ଭରସେସନ୍। ତେଣୁ ଆହୁରି ମଧ୍ୟ ବହି ସବୁ ବାହାରିବ, ତେଣୁ ଯାହା ସବୁ କହିଛନ୍ତି ସବୁ ରେକର୍ଡ଼ିଂ ରହିଛି, ତା ଦେହରେ ପଢ଼ିଲେ ଆପଣ ସବୁ ପ୍ରଶ୍ନର ଉତ୍ତର ପାଇଯିବେ। ବହୁତ ପ୍ରଶ୍ନ ସବୁ ରହିଛି, ବହୁତ ପ୍ରଭୁପାଦ କ'ଣ କହିଛନ୍ତି ସେ ପ୍ରଶ୍ନର ଉତ୍ତର। ଆମେ ଯଦି ସେ ପ୍ରଶ୍ନକୁ ପଚାରିବ ଆମେ ସେଇ ପ୍ରଭୁପାଦ ଏହା କହିଛନ୍ତି କହିଦେଲେ ଗଲା, ଆମର ଆଉ କିଛି ଭୁଲ ହେବାର ନାହିଁ। ଆମେ କହିଲେ ଆମର ବହୁତ ଭୁଲ ହେଇପାରେ, କାରଣ ଆମେ ଜାଣିନୁ ତତ୍ତ୍ୱ, ବହୁତ ଗଭୀର ତତ୍ତ୍ୱ ରହିଛି ଧର୍ମର ତତ୍ତ୍ୱ ନିହିତ ଗୁହାୟା। କିନ୍ତୁ ପ୍ରଭୁପାଦ ଯାହା କହିଛନ୍ତି ଯଦି ଆମେ କହିଦେବା ତାହେଲେ ମହାଜନ ଜିନ କଥା ସବୁ ପନ୍ଥା, ମହାଜନମାନେ ଯେଉଁ ପନ୍ଥା କହିଛନ୍ତି ସେଇଟା ହେଉଛି ଉତ୍ତର। ଯାହା ତେଣୁ ଇଏ ଯେଉଁ ହରିଣ, ତାର ନାମ ହେଉଛି ହରିଣୀ, ତାର ସ୍ୱାମୀଙ୍କର ନାମ ହେଉଛି କୃଷ୍ଣ ସାରା, କୃଷ୍ଣ ସାର, କୃଷ୍ଣ ହେଉଛନ୍ତି ସାର ତାଙ୍କର। ଇଏ ହେଉଛି ହରିଣୀ ଭଗବାନ ନାମ ହରି, ତେଣୁ ହରିଣୀ ମୂଢ଼ଗତି ହେଉ। ଯଦିଓ କ'ଣ, ଯଦିଓ ସିଏ ହେଉଛନ୍ତି ପଶୁ, ପଶୁ ତଥାପି ଧନ୍ୟା, ସେ ଧନ୍ୟ ଧନ୍ୟ ପାଇବାର ଉଦ୍ଦେଶ୍ୟ ହେଉଛି ଗୋପୀମାନଙ୍କର ଭାବ ହେଉଛି ଆମେ ଅଧନ୍ୟା, ପ୍ରକୃତରେ ଏମାନେ ଧନ୍ୟା, ଭଗବାନ ଲୀଳାରେ ସେମାନେ ସାମିଲ ହୋଇପାରୁଛନ୍ତି। ଆମେ ଗୋପଜାତିରେ ହେଇକି ଆମର ସେ ପ୍ରିୟ ବ୍ୟକ୍ତି ହୋଇକରି ମଧ୍ୟ ଆମେ ତାଙ୍କ ପାଖକୁ ଯାଇପାରୁନାହୁଁ, ଏ ଲୀଳାରେ ସାମିଲ ହୋଇପାରୁନାହୁଁ, ତେଣୁ ତାଙ୍କ ମନ ଦୁଃଖ ହେଉଛି। ସେଥିପାଇଁ ଏ ଭାବ ରହିଛି, ବହୁତ ଆଚାର୍ଯ୍ୟମାନେ ବହୁତ ପ୍ରକାର ଭାବ କହିଛନ୍ତି। ତେଣୁ ଇଏ ଯେଉଁ କହୁଛନ୍ତି ହରିଣୀ, ଏ ମୃଗ ବା ହରିଣୀ, ମୃଗ ବି କହିପାରିଥାନ୍ତି, ହରିଣୀ କହିବାର ଉଦ୍ଦେଶ୍ୟ ହରି, ଭଗବାନ ମନ ସମସ୍ତଙ୍କୁ ଆକର୍ଷଣ କରୁଛନ୍ତି। ସେ ହରି ଶବ୍ଦ ବାହାରି ପଡ଼ିଲା, ତାଙ୍କ ନାମ ବି ସେଇ ହରିଣୀ ରହିଛି, ତେଣୁ ହରିଣୀ ଆସିଗଲା ନାମ। ଧନ୍ୟାସମ ମୂଢ଼ଗତ ୟୋ ବି, ହରିଣୀ ଯଦି ମନେକର ବହୁତ ବୁଦ୍ଧିମାନ ହେଇଥାନ୍ତି ତାହେଲେ ଅଲଗା କଥା। ପଶୁମାନଙ୍କ ଭିତରେ ମଧ୍ୟ କୁହାଯାଏ ବିଲୁଆ ବଡ଼ ଚତୁର, ବଡ଼ ମଧୁର ରହିଛି, ବିଲୁଆଟା ମଧ୍ୟ ହେଇଥାନ୍ତି ସେ ବଡ଼ ଚତୁର ବୋଲି କୁହାଯାଏ। ବାଘକୁ ପାଣି ପିଆଇ ଦେଲା, କ'ଣ କ'ଣ ହେଇଥିଲା କହିପାରିବ ସେଇଟା? ବିଲୁଆ ବିଲୁଆ ଯେଉଁ ଆସିଛି ସେ ବାଘର ହାବୁଡ଼େ ପଡ଼ିଗଲା, ତେଣୁ ବାଘ କହିଲା ମୁଁ ତୋତେ ଖାଇବି ନା, ଖାଇବ କିଛି ଅସୁବିଧା ନାହିଁ, ମୁଁ ଟିକେ କାମ ସାରିକି ଆସେ ଖାଇବାକୁ, ମୋତେ ଖାଇବ କିଛି ଅସୁବିଧା ନାହିଁ। ତେଣୁ ସେ ଯେଉଁ ଆସିଲା ଡେରି ହେଲା, ସେ ବାଘ ପଚାରିଲା କାହିଁକି ଏତେ ଡେରି ହେଲା, ତୁମେ କହିଥିଲ ଆସିବ ବୋଲି 7:30ରେ, କାହିଁକି ମନ୍ଦିର ଖୋଲିଲା ନାହିଁ, 10:30 ହେଲା ନାହିଁ, ନା ମୁଁ ଆସିଲା ବେଳେ ଆଉ ଗୋଟେ ବାଘ ମୋତେ ବାଟ ବେଳିଲା, କହିଲା ମୁଁ ତୋତେ ଖାଇବି। ମୁଁ କହିଲି ଆମର ରାଜା ଅଛନ୍ତି ସେଠି ଅପେକ୍ଷା, ମୁଁ ତାଙ୍କୁ କଥା ଦେଇଯିବି, ସେଠି ମୁଁ ତାଙ୍କର ଭୋଜନ ହେବି, ଆଉ ତୁମେ କ'ଣ ମୋର ଖାଇବ, ମୋତେ ଖାଇବ, ଆମର ରାଜା ଅଛନ୍ତି। ଆଉ ତୁମର ରାଜା କିଏ ମୁଁ ଜାଣିନି, ସେସବୁ କହିବି ମୋତେ ଖାଇବା ପାଇଁ ବସ, ମୁଁ ବହୁତ କଷ୍ଟରେ ପଳାଇ ଆସିଲି ପ୍ରାଣରେ ନା, ଏମିତି ଜଣେ କହିଲା କିଏ ସେ ନା, ଆସୁନାହାନ୍ତି ଦେଖେଇଦେବି, ନେଇକିରି କୋର୍ଟ ଦେଖିଲା, କୋର୍ଟରେ ଦେଖେଇଦେଲା, ପଚିଛ ଦେଖି ସେ ବାଘ ଡେଇଁଲା, ସେ କୁହକୁ ନେଇ ମୃତ୍ୟୁବରଣ କଲା। ତେଣୁ ଏଭଳି ଭାବରେ କଥା ରହିଛି, ଗୋଟେ ପଶୁମାନଙ୍କ ଭିତରେ ମଧ୍ୟ ବହୁତ ବୁଦ୍ଧିମାନ ପଶୁ ରହିଛି, ବିଲୁଆକୁ କୁହାଯାଏ, ସେ ବିଲୁଆ ବଡ଼ ଚତୁର ବୋଲି କୁହାଯାଏ। କିନ୍ତୁ ଇଏ ହେଉଛି ମୁଢ଼ା ହରିଣ, ମୁଢ଼ା ମୁଢ଼ା ବତେଇବ ବି, ମୁଢ଼ା ହେଲେ ମଧ୍ୟ ତଥାପି ହରିଣ ଏତା, ଯେଉଁ ଭଗବାନଙ୍କର ଲୀଳା ଚାଲିଛି, ଯା ନନ୍ଦ ନନ୍ଦନ ମୁପାଦ ବିଚିତ୍ର ବେଶମ, ନନ୍ଦନନ୍ଦନ କହିଲେ ଏ ସଖୀ ଜଣେ କହୁଛନ୍ତି, ଜଣେ ଆଚାର୍ଯ୍ୟ କହୁଛନ୍ତି ସଖୀଙ୍କର ନାମ ହେଉଛି ଚମ୍ପାବତୀ, ଚମ୍ପାବତୀ ଏ କଥାଟି କହୁଛନ୍ତି। ତେଣୁ ଇଏ ଯା ନନ୍ଦନନ୍ଦନ ସେ କହୁଛନ୍ତି, କହ କାହିଁକି କହିଲେ ନନ୍ଦନନ୍ଦନ କାହିଁକି କହିଲେ, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ଭାଗବତ ଏଭଳି ଶାସ୍ତ୍ର। ନନ୍ଦନନ୍ଦନ କହିବାର ଉଦ୍ଦେଶ୍ୟ ହେଉଛି, ଜଣେ ଆଚାର୍ଯ୍ୟ କହୁଛନ୍ତି ନନ୍ଦ ନନ୍ଦ କହିଲେ ନନ୍ଦ ଉତ୍ସବ ଆସିବ ନା, କ'ଣ ଆହା ମୋ ନନ୍ଦ କୋଳେ ଗୋବିନ୍ଦ, ଆହା ମୋ ନନ୍ଦ କୋଳେ ଗୋବିନ୍ଦ, ତାପରେ ନନ୍ଦ ଅର୍ଥ ହେଉଛି ଆନନ୍ଦ, ଆନନ୍ଦ ଭଗବାନ କଥାରେ ସେଭଳି ଆନନ୍ଦ ରହିଛି, ଭଗବାନ ହେଉଛି ଆନନ୍ଦ ଘନ, ଆମ ପ୍ରଭୁଙ୍କ ନାମ ଗୁରୁଦେବ ଦେଇଛନ୍ତି ଆନନ୍ଦ, ଭଗବାନଙ୍କ ସେବାରେ ଯିଏ ଗଲେ ସେ ଆନନ୍ଦିତ ହେବ। ଭଗବାନ ଆମର ବର୍ଣ୍ଣନା କରାଯାଇଛି ଭାଗବତରେ, ଗାୟନ୍ତି ଆନନ୍ଦ ସମୁଦ୍ର ମଗ୍ନା, ଭଗବାନ କଥା ଜଣେ ଗାୟନ କରୁଛନ୍ତି ବା ଶୁଣୁଛନ୍ତି, ଆନନ୍ଦ ସମୁଦ୍ରରେ ସେମାନେ ମଗ୍ନ ହେଇଯାଉଛନ୍ତି। ଭଗବାନଙ୍କ ପିତା ନନ୍ଦ, ତାଙ୍କ ନାଁ ଶ୍ରୀ ନନ୍ଦ ରାଖିଲ ନାନ ନନ୍ଦିର ନନ୍ଦ ଯଶୋଦା ରାଖିଲ ନାନ ଯଦୁବ ସାଧନ ନନ୍ଦ, ଭଗବାନ ଆନନ୍ଦ, ନନ୍ଦ ମଧ୍ୟ ଆନନ୍ଦ, ଭଗବାନ ନନ୍ଦ ନନ୍ଦନ, ସେ ଆନନ୍ଦ ପ୍ରଦାନ କରୁଛନ୍ତି ନନ୍ଦ, ସେଥିପାଇଁ ଆନନ୍ଦ। ତେଣୁ ନନ୍ଦ ନନ୍ଦନ ଶବ୍ଦ ବ୍ୟବହାର କରାଗଲା, ତାଙ୍କର ଆନନ୍ଦ ରହୁଛି ସେଇଭଳି ଭାବରେ। ଜଣେ ମହାରାଜ ଜଣେ ଆଚାର୍ଯ୍ୟ କହୁଛନ୍ତି ନନ୍ଦ ନନ୍ଦନ କହିବାର ଉଦ୍ଦେଶ୍ୟ ହେଉଛି ଯେ ତେଣୁ ନନ୍ଦ ନନ୍ଦନର ଅର୍ଥ ହେଉଛି ନନ୍ଦ ଆନନ୍ଦମ ନନ୍ଦୟତି ଆନନ୍ଦ ଆନନ୍ଦୟନ୍ତି, ନନ୍ଦ କହିଲେ ଆନନ୍ଦ। ତେଣୁ ଏ ନନ୍ଦ ନନ୍ଦ ଆନନ୍ଦମ ନନ୍ଦୟତି, ଆନନ୍ଦ ପ୍ରଦାନ କରୁଛି, ନନ୍ଦକୁ ଆନନ୍ଦ ପ୍ରଦାନ କରୁଛନ୍ତି। ତେଣୁ ଏଇଭଳି ଭାବରେ ଆନନ୍ଦ ନନ୍ଦ ନନ୍ଦୟନ୍ତି ଇତି ଆନନ୍ଦସ୍ୟାପି ଆନନ୍ଦମ ଇତି, ଆନନ୍ଦ ଠାରୁ ମଧ୍ୟ ଆହୁରି ଆନନ୍ଦ ନନ୍ଦ ନନ୍ଦନ କହିବାର ଉଦ୍ଦେଶ୍ୟ ହେଉଛି ସେଇଟା। ଆଚାର୍ଯ୍ୟମାନେ ତାର ଭାବ ଜାଣିଛନ୍ତି, ଗୋପୀମାନଙ୍କର ଭାବ ଯେଉଁ ରହିଛି ସେ ଭାବ ଗ୍ରହଣ କରୁଛନ୍ତି ସେମାନେ, ଆନନ୍ଦ ଠାରୁ ଆନନ୍ଦ ଆନନ୍ଦସ୍ୟାପି ଆନନ୍ଦ, ଆନନ୍ଦ ଠାରୁ ମଧ୍ୟ ଆହୁରି ଆନନ୍ଦ, ଇଏ ହେଉଛି ନନ୍ଦ ନନ୍ଦନ ଶବ୍ଦର ଅର୍ଥ ହେଉଛି ସେଇଟା। ତେଣୁ ଯାହା କ'ଣ ସେଇଟା ଶ୍ଳୋକ, ଯାହା ନନ୍ଦ ନନ୍ଦନ ଉପାତ ବିଚିତ୍ର ବେଶମ, ଉପାତ ଯେଉଁ ଧାରଣ କରିଛନ୍ତି, ଉପାତ କହିଲେ ଉପାତ ହେଉଛି କ'ଣ, ଉପାତ ଧାରଣ କରିଛନ୍ତି ଉପାତ, ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି ନରିନ୍ୟ ଜାତି ହରି ସମ୍ବନ୍ଧୀନ ବୟଂତୁ ଗୋପ୍ୟ ଗୋପ ସାମାନ୍ୟ ସ୍ତ୍ରୀୟ ଇତି ତଥୋପି ନିକୃଷ୍ଟା ଇତି ଭାବ। ହରିଣ୍ୟ ଜାତି ହରି ସମ୍ବନ୍ଧୀନ, ହରିଣୀ ଜାତି ହରି ହରି ସମ୍ବନ୍ଧୀନ ଶବ୍ଦ ଆସିଲା, କମନ ଶବ୍ଦ ଆସିଲା ହରି, ଭଗବାନଙ୍କର ନାମ ରହିଯାଉଛି ଏଥିରେ, ଆମର ଆସେ ଭଗବାନଙ୍କର ଯାହା ନାମ ରହିଛି ସେ ନାମରେ ସବୁ ରହିଛି, ଶୁଦ୍ଧ ନାମ ପୂର୍ବରୁ ଯେଉଁ ନାମ ଆସେ ସେ ନାମର ସ୍ତର ତାକୁ କୁହାଯାଏ ନାମାଭାସ ସ୍ତର, ସେ ନାମାଭାସ ଚାରି ପ୍ରକାର ରହିଛନ୍ତି, କ'ଣ କ'ଣ, ସାଙ୍କେତ୍ୟ ପାରିହାସଂ ସ୍ତୋଭଂ ହେଳନମେବ ବା ବୈକୁଣ୍ଠ ନାମ ଗ୍ରହଣମ ଅଶେଷ ହବର ହରମ ବିଧୁ। ଅଜାମିଳ ପ୍ରସଙ୍ଗରେ କଥା ରହିଛି, ଆମେ କହିବା ସେ ଆଲୋଚନା କରିବା, ଅଜାମିଳ ପ୍ରସଙ୍ଗ କଥା ହେବ, ତିନି ଦିନ ଧରି କଥା ଯେଉଁ ହେବ ଆମେ ଭାବୁଛୁ ଅଜାମିଳ କଥା କହିବା। ତେଣୁ ଅଜାମିଳ ଯେଉଁ ରହିଛି, ଅଜାମିଳ ଯେତେବେଳେ ଯମରାଜଙ୍କ ଦୂତମାନେ ତିନି ଜଣ ଦୂତ ନେଇଯିବା ପାଇଁ ବସିଥିଲେ, ସେହି ସମୟରେ ସେ ତା ପୁଅକୁ ଲକ୍ଷ୍ୟ କରି ନାମ ନେଇଥିଲା ନାରାୟଣ, କିନ୍ତୁ ଭଗବାନଙ୍କ ନାମ ଉଚ୍ଚାରିତ ହୋଇଗଲା, ତେଣୁ ସାଙ୍ଗେ ସାଙ୍ଗେ ଚାରିଜଣ ବିଷ୍ଣୁଙ୍କର ଦୂତ ଆସି ପହଞ୍ଚିଗଲେ, ତାଙ୍କୁ ନିଷେଧ କଲେ। ଏସବୁ ବହୁତ କଥା ଅଛି ଆମେ ସେଦିନ କହିବା। ତେବେ ଆମର ମୁଖ୍ୟ କଥା ହେଉଛି କ'ଣ କହିବାର କଥା ଉଦ୍ଦେଶ୍ୟ ହେଉଛି କ'ଣ ନା, ସେମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଯେ ଏ ଯେଉଁ ଅଜାମିଳ ବିରାଟ ଲିଷ୍ଟ ତାର ରହିଛି, ଚିତ୍ରଗୁପ୍ତ ବହୁତ ବଡ଼ ଲିଷ୍ଟ କରିଛନ୍ତି, ବହୁତ ପ୍ରକାର ପାପ କାର୍ଯ୍ୟ କରିଥିଲା, ଆଉ ତ ଆମେ ତାକୁ ନେଇଯାଉଛୁ ନର୍କକୁ ନେଇଯାଉ, ତାକୁ ଦଣ୍ଡ ପ୍ରଦାନ କରାଯିବ, ଇଏ କାହିଁକି ତାକୁ ବାଧା ଦେଉଛନ୍ତି, ଇଏ ତ ଏ ପାପର ପ୍ରାୟଶ୍ଚିତ କରିନାହାନ୍ତି, ତାଙ୍କୁ ପ୍ରାୟଶ୍ଚିତ କରିବା ପାଇଁ ଆମେ ନେଉଛୁ। ତେଣୁ ସିଏ ଯେତେବେଳେ କହିଲେ ଏ ପାପର ପ୍ରାୟଶ୍ଚିତ, ତୁମେ ଗୋଟିଏ ଜନ୍ମର କଥା କହୁଛୁ, ସେ କୋଟିଏ ଜନ୍ମର ପାପର ପ୍ରାୟଶ୍ଚିତ କରିଦେଇଛନ୍ତି ନା, କେତେବେଳେ କଲେ ନା ଯତ୍ ବ୍ୟାଜହାର ବିବସ ନାମ ସ୍ୱସ୍ଥାୟନ ଘରେ, ତୁମେ ଯେତେବେଳେ ତାକୁ ନେଇଯାଉଥିଲ ଟାଣିକି ନେଇଯାଉଥିଲ ସେତେ କ'ଣ କହୁଥିଲା ନା, ସେ ପୁଅକୁ ଡାକିଥିଲା ନା ପୁଅକୁ ଡାକିନଥିଲା ସେ ଭଗବାନ ନାମ ନେଇଥିଲା ନାରାୟଣ, ନା ସେ ପୁଅକୁ ଡାକିଥିଲା, ନା ପୁଅକୁ ଡାକିଲେ କ'ଣ ସେ ନାମ ଭାଷ ପରା ସାଙ୍କେତ୍ୟଂ ପାରିହାସ୍ୟଂ ସ୍ତୁଭଂ ହେଳନ ବ୍ୟବା, ଚାରି ପ୍ରକାର ନାମ ଭାଷ ରହିଛି। ହଁ, ଅଜାମିଳ ଯେଉଁ ଭଗବାନ ନାମ ନେଇଥିଲା, ନାମ କ'ଣ ସାଙ୍କେତ୍ୟ ସଙ୍କେତ କରି ନେଇଥିଲା, ପୁଅକୁ ଲକ୍ଷ୍ୟ କରି ନେଇଥିଲା, କେଉଁମାନେ ପରିହାସ କରି ମଧ୍ୟ ଭଗବାନ ନାମ ନେଲେ ମଧ୍ୟ ସେହି ଭଗବାନଙ୍କର ନାମର ଫଳ ପ୍ରାପ୍ତ ହେବେ, ଯେଭଳି ଭାବରେ ମହାପ୍ରଭୁ ଯେତେବେଳେ ଆସିଥିଲେ ଏଇ ଫାଲ୍ଗୁନ ପୂର୍ଣ୍ଣିମାରେ 1486 ମସିହାରେ ଫାଲ୍ଗୁନ ପୂର୍ଣ୍ଣିମା ସବୁ ଚନ୍ଦ୍ରଗ୍ରହଣ ହୋଇଥିଲା, ନଦିଆରେ ଯେଉଁ ହିନ୍ଦୁମାନେ ସ୍ନାନ କରୁଥିଲେ ନଦୀରେ ଭଗବାନ ନାମ ନେଉଥିଲେ, ଏବଂ ମୁସଲମାନ ମଧ୍ୟ ଚଟା ପରିହାସ କରି ଭଗବାନ ନାମ ନେଉଥିଲେ, ସେଇଟା ମଧ୍ୟ ନାମ ଭାଷ ଭଗବାନ ନାମର ଫଳ ସବୁ ପ୍ରାପ୍ତ ହେବେ। ଅଶେଷ ହରହରଂ ବିଧୁ, ବହୁତ ସମସ୍ତ ପାପ ଦୂର କରିଦେବ ନାମ ଭାଷ। ଏବଂ ପରିହାସ ସ୍ତୁଭଂ, ସ୍ତୁଭଂ କହିଲେ ଯେଉଁମାନେ ଡ୍ରାମାରେ ସବୁ ଭଗବାନଙ୍କ ନାମ ନିଅନ୍ତି ସ୍ତୁଭଂ, ଏମାନଙ୍କର ଜଣେ ନାରଦ ରୋଲ୍ କରିଛି, ସେ ନାରାୟଣ ନାରାୟଣ ହେଉଛି, ସେ ଭଗବାନଙ୍କର ମଧ୍ୟ ନାମର ଫଳ ପାଇଗଲା। ଏବଂ ଏଇ ଆମର କହିବାର ଉଦ୍ଦେଶ୍ୟ ହେଉଛି ହେଳା, ହେଳା କହିଲେ ଯେଉଁ ରହିଛି ଗୋଟେ ରହିଛି ବର୍ଣ୍ଣନା କରାଯାଇଛି, ଗୋଟେ ବ୍ୟାଧ ଗୋଟେ ମେଛ ଯାଉଥିଲା, ତାକୁ ଗୋଟେ ବରାହ ଆକ୍ରମଣ କରିଥିଲା, ବରାହ ଯେତେବେଳେ ଆକ୍ରମଣ କରିଥିଲା ସେଟା ହାରାମ କହି ସେ ମୃତ୍ୟୁବରଣ କଲା, ହାରାମ କହିକିରି ସ୍କନ୍ଦ ପୁରାଣ ବର୍ଣ୍ଣନା କରାଯାଇଛି, ହାରାମ କହି ମୃତ୍ୟୁବରଣ କଲା, କିନ୍ତୁ ଭଗବତ ଧାମ ପ୍ରାପ୍ତ ହୋଇଗଲା, କାରଣ ରାମଙ୍କର ନାମ ରହିଗଲା। ତେଣୁ ଏଠି ସେ କହୁଛି ହରି ସମ୍ବନ୍ଧୀ ବସ୍ତୁ ନାହିଁ, ହରି ସମ୍ବନ୍ଧୀ ନା ସେ ହରିଣୀ ତା ନାମ ହେଉଛି, ହରିଣୀ କହିଲେ ମଧ୍ୟ ଭଗବାନଙ୍କ ନାମ ଆମେ ନେଇକି ଉଚ୍ଚାରଣ କରିଦେଲେ ହରିଣୀ। ବୟଙ୍କୁ କହିବାର ଉଦ୍ଦେଶ୍ୟ ହେଉଛି ଗୋପୀମାନଙ୍କର, ବୟଙ୍କୁ ଗୋପ୍ୟ ଗୋପ ସାମାନ୍ୟ ସ୍ତ୍ରୀୟ ଇତି ତଥୋପି ନିକୃଷ୍ଟ ଇତି ଭାବ, ଗୋପ ସାମାନ୍ୟ ଆମର କୃଷ୍ଣ ମଧ୍ୟ ଗୋପ, ଆମର ମଧ୍ୟ ଜଣେ ପ୍ରଭୁ ଥିଲେ ଗୋପ ପ୍ରଭୁ, ସେ ପଳେଇଗଲେ, ଯାହା ହଉ ଗୋପ ସମ୍ବନ୍ଧୀୟ ଗୋପ ସାମାନ୍ୟ ସ୍ତ୍ରୀୟ ଇତି ତଥୋପି ନିକୃଷ୍ଟା, କିନ୍ତୁ ଆମେ ଗୋପ ସମ୍ବନ୍ଧୀୟ ହେଲେ ମଧ୍ୟ ଗୋପଙ୍କ ଆମ କୃଷ୍ଣ ହେଉଛନ୍ତି ଆମ ଗୋପ, ଆମ ଗୋପ ସିଏ ଗୋପ ପୁଅ, ତୁଇ ଗୋପ ପୁଅ କ'ଣ ସବୁ ଗୀତ ଅଛି, ମୁଇ ଗୋପ ତୋ ଲାଗି ନଜି ବିଜ ମୁନାରେ କାଳିଆ ସୁନା, ଲାଗି ନଜି ବିଜ ମୁନା ଗୀତ କେ ତୋ ଲାଗି ଗୋପ ଦାଣ୍ଡ ମନାରେ କାଳିଆ ସୁନା, ତୋ ଲାଗି ଗୋପ ଦାଣ୍ଡ ମନା ତୁଇ ଗାଇବ ଗାଉନାହାନ୍ତି ଗାଁ ସେଠି ଗାଁ ମନେ ଅଛି ହଉ କାଲିକି ମନେ ପକେଇ ଆସିବେ। ତେଣୁ ଇଏ ଗୋପ ଗୋପା ସାମାନ୍ୟ ସ୍ତ୍ରୀ ଗୋପ ଜାତିରେ ସେ ଜାତ ହୋଇଛନ୍ତି, ଗୋପୀମାନଙ୍କର ଭାବ ଗୋପ ସାମାନ୍ୟ ସ୍ତ୍ରୀୟ ଇତି ତଥୋପି ନିକୃଷ୍ଟା ଇତି ଭାବ, ହରିଣୀ ଶବ୍ଦ କାହିଁକି ଉଚ୍ଚାରଣ କରେ, ତାଙ୍କ ନାମ ଅନ୍ୟଟା ମୁଗ ବି କହିପାରିଥାନ୍ତେ, କିନ୍ତୁ ହରିଣୀ କହିଲେ କାହିଁକି ନା ତାଙ୍କର ନିଜର ଭାବ ହେଉଛି କ'ଣ, ମନରେ ରହିଛି ଏ ଚିନ୍ତାଧାରା ଯେ ଆମେ ହେଉଛେ ନିକୃଷ୍ଟ, ଯଦିଓ ଗୋପ ଜାତିରେ ଆମେ ଜାତ ହେଇଛୁ କିନ୍ତୁ ତଥାପି ସେ ହରିଣୀ ଠାରୁ ଆମେ ନିକୃଷ୍ଟ, କାହିଁକି ନା ହରିଣୀ ଭଗବାନଙ୍କ ଲୀଳାରୁ ସାମିଲ ହେଇଛି ହେଉଛି, ଭଗବାନ ରୂପ ସୁନ୍ଦର ରୂପ ଦେଖୁଛି, ରୂପ ଲୀଳାକୁ ଦର୍ଶନ କରୁଛି, ଇଏ ତା'ର ମହାଭାଗ୍ୟ। ଆମେ ଗୋପ ଜାତିରେ ହେଲେ ମଧ୍ୟ ଆମେ ସେସବୁ ଦେଖିପାରୁନୁ, ଦର୍ଶନ ବଞ୍ଚିତ ହେଉଛୁ, ତେଣୁ ସିଏ ମନ ଦୁଃଖରେ ଏଇଟା କହୁଛନ୍ତି ନିକୃଷ୍ଟ, ଆମେ ତା'ଠୁ ନିକୃଷ୍ଟ। ସେଭଳି ନନ୍ଦ ନନ୍ଦନମ ନନ୍ଦମ ଆନନ୍ଦମ ନନ୍ଦୟନ୍ତି ଆନନ୍ଦ ଆନନ୍ଦୟନ୍ତି ଇତି ଆନନ୍ଦସ୍ୟା ବି ଆନନ୍ଦମ ଇତି, ଆନନ୍ଦ ଠାରୁ ମଧ୍ୟ ଆହୁରି ଆନନ୍ଦ ତତ୍ୱଧିକ ଆନନ୍ଦ, ସେଥିପାଇଁ ନନ୍ଦ ନନ୍ଦନ ଶବ୍ଦ ବ୍ୟବହାର କରାଗଲା। ସାକ୍ଷାତ ମନ୍ମଥ ମନ୍ମଥ ବିଚିତ୍ର ବେଶ, ବିଚିତ୍ର ବେଶ କହିଲେ ମନ୍ମଥ ମନ୍ମଥ ଶବ୍ଦ ଆସୁଛି, ତାଙ୍କର ଏହି ଧାରଣା ହେଉଛି ମନ୍ମଥ ମନ୍ମଥ, ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ରହିଛନ୍ତି ଭାଗବତ ଦଶମ ସ୍କନ୍ଧ 32 ଅଧ୍ୟାୟରେ। ରାସଲୀଳାରେ ଭଗବାନ ଅଦୃଶ୍ୟ ହୋଇଯାଇଥିଲେ, ଗୋପୀମାନେ ସବୁଆଡ଼େ ଖୋଜୁଛନ୍ତି, ବିଚୁନ୍ନ ତାଙ୍କୁ ଖୋଜୁଛନ୍ତି କେଉଁଠି ରହିଲେ କୃଷ୍ଣ, ଆମର କୁଆଡ଼େ ଗଲେ, ସବୁ ଖୋଜି ଖୋଜି ଗଛ ଲତା ପଶୁ ସମସ୍ତଙ୍କୁ ପଚାରୁଛନ୍ତି। ଯେମିତି ଭଗବାନ ରାମଚନ୍ଦ୍ର ତାଙ୍କର ପତ୍ନୀଙ୍କର ଅପହରଣ ହୋଇଯାଇଥିଲା, ସେପଟେ ସେ ସମସ୍ତଙ୍କୁ ପଚାରୁଥିଲେ। ଯାହାକୁ ଦେଖି ସତୀ ମଧ୍ୟ ସନ୍ଦେହ କଲେ, ଇଏ କ'ଣ ଭଗବାନ, ଏ ଭଗବାନ କ'ଣ ଏଭଳି ଭାବରେ ଗୋଟେ ପଶୁକୁ ପକ୍ଷୀକୁ ବା ବୃକ୍ଷକୁ ପଚାରିବ, ମୋର ପତ୍ନୀକୁ କିଏ ନେଇଗଲେ ଦେଖିଛ କି ଏଭଳି ପଚାରିବ, ଭଗବାନ କ'ଣ ଜାଣନ୍ତି ନାହିଁ। ସତୀଦେବୀ ମଧ୍ୟ ଏଇଟାକୁ ସନ୍ଦେହ କଲେ, ଏ କଥାରେ ରହିଛି ଆମେ କହିବା ନାହିଁ ସେ କଥା। ତେଣୁ ଆମର କହିବା କଥା ହେଉଛି ଯେ ଏ ଯେଉଁ ଯେତେବେଳେ ଗୋପୀମାନେ ମଧ୍ୟ ସେଇଭଳି ଭାବରେ ଏ ପାଗଳ ଅବସ୍ଥା, ପାଗଳିନୀ ଅବସ୍ଥା, ଭକ୍ତମାନେ ପାଗଳ, ଯେଉଁ ଭକ୍ତ ପାଗଳ ହେଉନାହିଁ ସେ ଭକ୍ତ ନୁହଁ, ଭକ୍ତ ହେଇନାହିଁ, ଶୀର୍ଷ ସ୍ଥାନରେ ପହଞ୍ଚି ନାହିଁ ଭକ୍ତ। ଆରମ୍ଭ ତିନି ପ୍ରକାର ସ୍ତର ରହିଛି, କନିଷ୍ଠ, ମଧ୍ୟମ, ଉତ୍ତମ ସ୍ତର ରହିଛି। ଉତ୍ତମ ସ୍ତରରେ ଯେଉଁମାନେ ଭକ୍ତ ସେମାନେ ପାଗଳ, ତେଣୁ ସାଧାରଣ ପାଗଳ ବ୍ୟକ୍ତି ଆଉ ତାଙ୍କ ଭିତରେ ତଫାତ୍ ଆମେ ଜାଣିପାରିବା ନାହିଁ। ଯେତେବେଳେ ମହାପ୍ରଭୁ ଯେତେବେଳେ ଯାଇଥିଲେ ବୃନ୍ଦାବନ ଯାଉଥିଲେ, ସେହି ସମୟରେ କାଶୀ ବାରଣାସୀରେ ରହିଥିଲେ। ବାରଣାସୀରେ ସେ ଭଗବାନ ନାମ କୀର୍ତ୍ତନ କରି ବହୁତ ଲୋକ ତାଙ୍କ ପଛରେ ଯାଉଥିଲେ, ନୃତ୍ୟ କରୁଥିଲେ, କୀର୍ତ୍ତନ କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଏମାନେ ମହାପ୍ରଭୁ ଯେଉଁ ସନ୍ନ୍ୟାସ ଗ୍ରହଣ କରିଥିଲେ, ସେ ନେଇଥିଲେ କେଶବ ଭାରତୀଠାକୁ ସନ୍ନ୍ୟାସ ନେଇଥିଲେ, ଯେଉଁଟା ହେଉଛି କେଶବ ଭାରତୀ ଜଣେ ମାୟାବାଦୀ ସନ୍ନ୍ୟାସୀ। ତେଣୁ ସେଇ କେଶବ ଭାରତୀଙ୍କର ଜଣେ ଶିଷ୍ୟ ହେଉଛନ୍ତି ପ୍ରକାଶାନନ୍ଦ ସରସ୍ୱତୀ। ବହୁତ ବିଚକ୍ଷଣ ତାଙ୍କର ସବୁ ରହିଛି, ଜ୍ଞାନ ସବୁ ରହିଛି, ତାଙ୍କର ହଜାର ହଜାର ଶିଷ୍ୟ ରହିଛନ୍ତି। ତେଣୁ ସେମାନେ ସେ କାଶୀରେ ରହିଛନ୍ତି, ସେମାନେ ଭାବୁଛନ୍ତି ଇଏ ଆମର ସମ୍ପ୍ରଦାୟର ସନ୍ନ୍ୟାସୀ ଆମ ପାଖକୁ ଆସୁନାହାନ୍ତି, ଆମ ସମ୍ପ୍ରଦାୟରେ ତ ରହିଛି କଥା ରହିଛି, ଆମେ ଖାଲି ବେଦାନ୍ତ ଦର୍ଶନ ବେଦାନ୍ତ ଅଧ୍ୟୟନ କରିବା, ବେଦାନ୍ତ ସ୍ମରଣ କରିବା, ଧ୍ୟାନ କରିବା, ବ୍ରହ୍ମଚିନ୍ତନ କରିବା, ଆଉ ଏମିତି କ'ଣ ପାଗଳ ଭଳି ନୃତ୍ୟ କରୁଛନ୍ତି, ଇଏ ଗୋଟେ କି ନୂଆ କଥା କରୁଛନ୍ତି। ତେଣୁ ଏଇଭଳି ଭାବରେ ବହୁତ ପ୍ରସଙ୍ଗ ରହିଛି, ଆମେ ସଂକ୍ଷେପରେ କହିବା। ତେଣୁ ଯେତେବେଳେ ତାଙ୍କ ସହିତ ମୁଲାକାତ ହୋଇଛି ପ୍ରକାଶାନନ୍ଦ ସରସ୍ୱତୀ, ତାଙ୍କର ଶିଷ୍ୟମାନେ ସବୁ ବସିଛନ୍ତି, ବହୁତ ତାଙ୍କୁ ସବୁ ସମ୍ମାନ ଦିଆଯାଇଛି, ବହୁତ ଉଚ୍ଚ ଆସନ ଦିଆଯାଇଛି। ମହାପ୍ରଭୁ ଗଲେ ଯେଉଁଠି ତଳେ ଯେଉଁଠି ପାଦ ଧୋଉଛନ୍ତି ସମସ୍ତେ ଯାଇ ସେଇଠି ବସିଲେ, ପାଦ ଧୋଉଛନ୍ତି ସେଇଠି ବସିଲେ। ତେଣୁ ସେ ଭାବୁଛନ୍ତି ଇଏ ତ ଯେଉଁ ଇଏ ଯେଉଁ ରହିଛନ୍ତି କେଶବ ଭାରତୀ ଯେଉଁ ରହିଲେ ଯେଉଁ ନେଲେ ଇଏ ସନ୍ନ୍ୟାସ ନାମ ନେଲେ ନାହିଁ, ମହାପ୍ରଭୁ ସନ୍ନ୍ୟାସ ନାମ ନେଲେ ନାହିଁ, ସେ ଚାହିଁଥିଲେ ଭାରତୀ ନାମ ନେଇପାରିଥାନ୍ତେ, କିନ୍ତୁ ଭାରତୀ ନାମ ନେଲେ ନାହିଁ, ସେ କୃଷ୍ଣ ଚୈତନ୍ୟ ନାମ ନେଲେ, ଶ୍ରୀକୃଷ୍ଣ ଚୈତନ୍ୟ ବ୍ରହ୍ମଚାରୀ ନାମ ନେଲେ, ସନ୍ନ୍ୟାସୀ ନାମ ନେଲେ ନାହିଁ। ତେଣୁ ଇଏ ଭାବୁଛନ୍ତି ଜଣେ ନିକୃଷ୍ଟ, ଭାରତ ମଧ୍ୟ ଗୋଟେ ନିକୃଷ୍ଟ ସମ୍ପ୍ରଦାୟ, ଆହୁରି ଉନ୍ନତ ସମ୍ପ୍ରଦାୟ ରହିଛନ୍ତି, ପୁରୀ ଇତ୍ୟାଦି ସରସ୍ୱତୀ ଏଗୁଡ଼ା ସବୁ ଉନ୍ନତ, ତାର ମଧ୍ୟ ଭେଦ ରହିଛି ନା, ସବୁଥିରେ ଭେଦ ରହିଛି। ତେଣୁ ଇଏ ଭାବୁଛନ୍ତି ଗୋଟେ ନିକୃଷ୍ଟ ସନ୍ନ୍ୟାସୀ ବସିଛନ୍ତି, କିନ୍ତୁ ମହାପ୍ରଭୁ ତାଙ୍କ ତେଜ ବିକିରଣ କଲେ, ଭଗବାନ ଯେଉଁ ରହିଛି ଭଗବତ ଗୀତାରେ ଏକାଦଶ ଅଧ୍ୟାୟରେ ଯେଉଁ ବିଶ୍ୱରୂପ ଦର୍ଶନ ଯୋଗରେ ସଂଜୟ କହୁଛନ୍ତି ଭଗବାନ କେତେ ରୂପ ରହିଛି, ଭଗବାନ କେତେ ଜ୍ୟୋତି ରହିଛି, ଦିବି ସୂର୍ଯ୍ୟ ସହସ୍ର ଭବେ ଯୁଗପଦ୍ୟୁତ୍ତିତା ଯଦିବା ସଦୃଶୀ ସା ଭାସସ୍ତସ୍ ମହାତ୍ମନ। ଏକ ସମୟରେ ଯଦି ହଜାର ହଜାର ସୂର୍ଯ୍ୟ ହଜାର ସହସ୍ର ଶହ ବୋଲେ ହଜାର ହଜାର ସୂର୍ଯ୍ୟ ଯଦି ଏକ ସମୟରେ ଉଦିତ ହେବେ, ତାଙ୍କର ଯେଉଁ ଜ୍ୟୋତି ଆଭା ଆସିବ ସେଇଭଳି ଭାବରେ ଭଗବାନଙ୍କ ବିଶ୍ୱରୂପରୁ ସେ ଜ୍ୟୋତି ଆସୁଥିଲା। ତେଣୁ ମହାପ୍ରଭୁ ତାଙ୍କର ସହିତ ଭଗବାନ ସ୍ୱୟଂ ବ୍ରହ୍ମଣ ହିଁ ପ୍ରତିଷ୍ଠା ହଁ, ତାଙ୍କର ଶରୀରର ଜ୍ୟୋତି ହେଉଛି ବ୍ରହ୍ମ। ତେଣୁ ଜ୍ୟୋତିକୁ ଯେତେ ପ୍ରକାଶ କଲେ ସେତେବେଳେ ପ୍ରକାଶ ମଧ୍ୟ ସବୁ ସେ ବସିପାରିଲେ ନାହିଁ, ରହିପାରିଲେ ନାହିଁ, ଟଳମଳ ହୋଇଗଲା ତାଙ୍କ ଆସନ, ଆସି ତାଙ୍କୁ ନେଇଗଲେ, ଆପଣ କାହିଁକି ଏଠି ବସିଛନ୍ତି କହିକିରି ବସିଲା ବେଳେ ଚିନ୍ତା କରୁନ, ସେଥିରେ ଦେଖିଲେ ଜ୍ୟୋତି ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରକାଶାନନ୍ଦ ସରସ୍ୱତୀ ଏ କ'ଣ ଚୈତନ୍ୟ ମହାପ୍ରଭୁଙ୍କୁ ନିନ୍ଦା କରୁଥିଲେ, ନିନ୍ଦା କରି ତାଙ୍କ ଶରୀରରେ ସବୁ କୁଷ୍ଠ ସ୍ୱତଃକୁଷ୍ଠ ହୋଇଯାଇଥିଲା, ସେ ଜାଣିପାରୁନଥିଲେ। ଯେଉଁ ଆସି ତାଙ୍କୁ ବହୁତ ଆଦର ସହିତ ସମ୍ମାନ କରି ନେଇ ବସେଇଲେ, ଏସବୁ କଥା ରହିଛି, ବହୁତ କଥା ରହିଛି, ଆମେ ସେ ବିଷୟରେ ଏତେ ଆଲୋଚନା କରିବା ନାହିଁ। ଆମ ମୁଖ୍ୟ କଥା ହେଉଛି ଯେ ଜଣେ ଭକ୍ତ ପାଗଳ, ସେଇଟାକୁ ସେ କରିଛନ୍ତି ଭାଗବତଙ୍କର, ସେ ଯେଉଁ ଭାଗବତଙ୍କ ଶ୍ଳୋକ ହେଉଛି ମୁଖ୍ୟ ବୋଲି କହିଲେ ଭାଗବତଙ୍କର ଏକାଦଶ ସ୍କନ୍ଧର ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ନବଯୋଗେନ୍ଦ୍ର କଥା କହିଛନ୍ତି, କ'ଣ କହିପାରିବେ କିଏ କ'ଣ କହିବୁ କହିଲି, କ'ଣ କହ ନା କ'ଣ କହିଲେ, ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତ୍ୟା ଜାତାନୁରାଗ ଦୁଷ୍ଟଚିତ୍ତ ଉଚ୍ଚୈ ଅସତ୍ୟତି ରୋଧିତି ରହୁତି ଗାୟତି ଉନ୍ମାଦ ନୃତ୍ୟତି ଲୋକବାୟ। ତାପରେ କହିଲି ହେଉଛି ଶ୍ଳୋକ ସାର, ଗୁରୁ ମୋରେ ମୂର୍ଖ ଦେଖି କରିଲ ଶାସନ, ମୂର୍ଖ ତୁମି ତୁମାର ନାହିଁ ବେଦାନ୍ତ ଅଧିକାର। ଏ ଭଗବାନଙ୍କ ନାମ ନିଅ, ଏଇ ମନ୍ତ୍ର ଜପ, ଏଇ ମନ୍ତ୍ର ଜପିଲେ ଏଇ ସର୍ବ ବେଦାନ୍ତ ସାର ସମସ୍ତ ଶାସ୍ତ୍ର ହେଉଛି ସାର ଏଇ ମନ୍ତ୍ର। ତେଣୁ ମୋର ଗୁରୁ ମୋତେ ଏଇ ଶ୍ଳୋକଟି କହିଥିଲେ, ଏ ଶ୍ଳୋକର ଅର୍ଥ ହେଉଛି ଏବଂ ବ୍ରତ, ଇଏ ହେଉଛି ଆମର ବ୍ରତ, ଭକ୍ତର ବ୍ରତ ହେଉଛି ଏଇଟା ଏବଂ ବ୍ରତ। କ'ଣ ନା ସ୍ୱପ୍ରିୟ ନାମ କୀର୍ତ୍ତ୍ୟା, ତାଙ୍କର ପ୍ରିୟ ଭଗବାନଙ୍କର ନାମକୁ କୀର୍ତ୍ତନ କରିବେ, ସ୍ୱପ୍ରିୟ ନାମ କୀର୍ତ୍ତ୍ୟା ଜାତାନୁରାଗ ଦୁଃଖଚିତ୍ତ ଉଚ୍ଚେଇ। ଭଗବାନ ନାମ କୀର୍ତ୍ତନ କଲେ କ'ଣ ହେବ ନା ଅନୁରାଗ ଆସିବ, ଚିତ୍ତ ଦ୍ରୁତ ହୋଇଯିବ, ବହୁତ ଭଗବାନଙ୍କ ପ୍ରତି ଆକର୍ଷିତ ହୋଇଯିବ, ଦୁଃଖଚିତ୍ତ ଉଚ୍ଚେଇ। ତେଣୁ କେତେବେଳେ ସେ ହସୁଥିବେ, କେତେବେଳେ କାନ୍ଦୁଥିବେ, କେତେବେଳେ ନୃତ୍ୟ କରୁଥିବେ, ଲୋକ ବାହ୍ୟ ପାଗଳ ଯେମିତି କିଛି ଜାଣିପାରେ ନାହିଁ, ସେ ସେଇଭଳି ଭାବରେ ଲୋକମାନଙ୍କ ଅଛନ୍ତି, ଏଭଳି ଭାବେ ନୃତ୍ୟ କରିବା, ହସିବା, କାନ୍ଦିବା, ଏସବୁ କରିବା, ସେ ବି ଚିନ୍ତା କରିପାରିବେ ନାହିଁ। ତେଣୁ ଭକ୍ତର ଭାବ ହେଉଛି ସେଇ ସେଇଭଳି ଭାବରେ। ତେଣୁ ଆଜି ଗୋପୀମାନେ ଯେତେବେଳେ ଏଇଭଳି ଭାବରେ ଭଗବାନଙ୍କ ଅନ୍ୱେଷଣରେ ପାଗଳିନ ଭଳି ଯାଉଛନ୍ତି, 30 ଏବଂ 31 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଗୋପୀ 31 ଅଧ୍ୟାୟରେ ଗୋପୀଗୀତି ସବୁ ରହିଛି। ଏସବୁ ହେଲା ପରେ ଭଗବାନ ଯେତେବେଳେ ଆବିର୍ଭାବ ହେଉଛନ୍ତି, ସେ କିଭଳି ଆବିର୍ଭାବ ହେଉଛନ୍ତି ଏ କଥା କୁହାଯାଇଛି, ସାକ୍ଷାତ ମନ୍ମଥ ମନ୍ମଥ ତାସା ମହାବୀର ଭୂ ଚୋରି, ସାକ୍ଷାତ ମନ୍ମଥ ମନ୍ମଥ ଭଗବାନ ତାଙ୍କରି ମଝିରେ କିରି ଆବିର୍ଭାବ ହୋଇଗଲେ। ଭଗବାନ କେଉଁଠି ଲୁଚିକିରି ଥିଲେ ତା ନୁହଁ, ଭଗବାନ ସବୁଠି ଅଛନ୍ତି, ଆମର ଭାବ ଅନୁସାରେ ଭଗବାନ ଭଗବାନ ପ୍ରକାଶିତ ହୁଅନ୍ତି। ନାହଂ ପ୍ରକାଶ ସର୍ବସ୍ୱ ଯୋଗ ମାୟା ସମାବୃତ, ଭଗବାନ ସବୁଠି ପ୍ରକାଶିତ ହୁଅନ୍ତି ନାହିଁ। ତେଣୁ ଭଗବାନ ନିଜକୁ ଛପେଇ ଦେଇଥିଲେ, ଗୋପୀମାନଙ୍କର ଭାବ ଦେଖି ଭଗବାନ ଆବିର୍ଭାବ ହେଲେ, ଆବିର୍ଭୂତ ହେଲେ, ଯେମିତି ବର୍ତ୍ତମାନ ଭଗବାନଙ୍କ ରୂପ ଦେଖେଇଲେ ଭଗବାନ। ତେଣୁ ସେଠି କୁହାଯାଏ ତାସା ମହାବୀର ଭୂ ଚୌରି ସ୍ମୟମାନ ମୁଖାମ୍ବୁଜ ପୀତାମ୍ବର ଧର ସାଗ୍ଭୀ ସାକ୍ଷାତ ମନ୍ମଥ ମନ୍ମଥ। ଭଗବାନ ଯେତେବେଳେ ଆବିର୍ଭାବ ହୋଇଥିଲେ ଏହି ରୂପରେ, ତାଙ୍କୁ ଗୋପୀମାନେ ଏହିଭଳି ଭାବରେ ତାଙ୍କୁ ଦେଖୁଥିଲେ। ତାସା ମାମ ଆବିର ଆବିର ଭୂ, ତାଙ୍କର ମଝିରେ ଆବିର୍ଭାବ ହୋଇଥିଲେ ଭଗବାନ ଚୌରି, ସୁରସେନଙ୍କର ପୁତ୍ର ଯେଉଁ ରହିଛନ୍ତି, ବସୁଦେବଙ୍କର ପୁତ୍ର ଚୌରି। ସ୍ମୟମାନ ମୁଖ କିଭଳି ଆବିର୍ଭାବ ହେଉଥିଲେ ନା ସ୍ମୟମାନ, ସ୍ମିତ ହାସ୍ୟ କରିକି ଆବିର୍ଭାବ ହୋଇଛନ୍ତି ଭଗବାନ। ସବୁବେଳେ ସ୍ମିତ ହାସ୍ୟ ତାଙ୍କର ରହିଥାଏ, ସଚ୍ଚିଦାନନ୍ଦ ଘନ ସେ ସବୁବେଳେ ତାଙ୍କ ସ୍ମିତ ହାସ୍ୟ ରହିଥାଏ ତାଙ୍କ ମୁଖରେ, ମୁଖାମ୍ବୋଜ ମୁଖପଦ୍ମରେ ସ୍ମିତ ହାସ୍ୟ ରହିଛି। ଏବଂ ପୀତାମ୍ବର ଧାରଣ କରିଛନ୍ତି ଶ୍ରଗ୍ଭୀ, ଶ୍ରଗ୍ଭୀ କହିଲେ ଫୁଲମାଳ ଧାରଣ କରିଛନ୍ତି, କିଭଳି ଦେଖାଯାଉଛନ୍ତି ନା ସାକ୍ଷାତ ମନ୍ମଥ ମନ୍ମଥ। ବିଚିତ୍ର ବେଶ, ବିଚିତ୍ର ବେଶର ଏ ଭାବ ହେଉଛି ଏଇଭଳି ଭାବରେ, ବିଚିତ୍ର ବେଶ ଶବ୍ଦ କୁହାଯାଇଛି ନା, ସାକ୍ଷାତ ମନ୍ମଥ ମନ୍ମଥ। ମନ୍ମଥ ମନ୍ମଥ ଅର୍ଥ କ'ଣ ନା, ମନ୍ମଥ କହିଲେ ଯେଉଁ ରହିଛନ୍ତି କନ୍ଦର୍ପ, କନ୍ଦର୍ପ ଏ ଭୌତିକ ଜଗତରେ ଏଭଳି ରହିଛି, ପୁରୁଷ ସ୍ତ୍ରୀ ଆକର୍ଷଣ ରହିଛି, ଗୋଟିଏ ପୁରୁଷ ଗୋଟିଏ ସ୍ତ୍ରୀର ଆକର୍ଷଣ ଆକର୍ଷିତ ହୋଇଯାଆନ୍ତି, ଇଏ ହେଉଛି ଗୋଟିଏ କନ୍ଦର୍ପର ଆକର୍ଷଣ। କିନ୍ତୁ ଭଗବାନର ରୂପ କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ ଗୋବିନ୍ଦମାଦି ପୁରୁଷଙ୍କମ ଜାନି। କନ୍ଦର୍ପ କୋଟି କନ୍ଦର୍ପ ରୂପ ଭଗବାନ ରୂପଠାରୁ ଆହୁରି ନ୍ୟୁନ ହୋଇଯିବ, ଧିକାର କରି ଭଗବାନ ରୂପ ଆଗରେ ଗୋଟିଏ କନ୍ଦର୍ପ ରୂପ ମଧ୍ୟ ସମାନ ହୋଇପାରିବ ନାହିଁ। ତେଣୁ ଏହି ଶବ୍ଦ ବ୍ୟବହାର କରାଯାଏ ମନ୍ମଥ ମନ୍ମଥ। ତେଣୁ ହରିଣୀମାନଙ୍କର ଭଗବାନ ସହିତ ଯେତେବେଳେ ଯାଉଛନ୍ତି, ଧନ୍ୟାସ୍ମ ମୂଢ଼ ଗତୟୋଗି ହରିଣ୍ୟ ଏତା ଯା ନନ୍ଦନନ୍ଦନ ଉପାଦ ବିଚିତ୍ର ବେଶମ। ଭଗବାନ ଏହିଭଳି ଭାବରେ ବିଚିତ୍ର ବେଶ କହିଲେ, ଜଣେ ଆଚାର୍ଯ୍ୟ କହୁଛନ୍ତି ମନ୍ମଥ ମନ୍ମଥ, ସମସ୍ତ କନ୍ଦର୍ପକୁ ମନ୍ମଥକୁ ମଧ୍ୟ ଆକର୍ଷଣ କରନ୍ତି, କନ୍ଦର୍ପକୁ ମଧ୍ୟ ଆକର୍ଷଣ କରନ୍ତି। ତେଣୁ ଇଏ ହରିଣୀଙ୍କୁ ସେଇଭଳି ଭାବରେ ତାଙ୍କ ରୂପ ବିଚିତ୍ର ବେଶମ ବହୁତ ସୁନ୍ଦର ଆକର୍ଷଣ ହୋଇଛି, ତେଣୁ ସେ ତାଙ୍କ ପଛରେ ଯାଉଛନ୍ତି। ଯା ନନ୍ଦନନ୍ଦନ ଉପାଦ ବିଚିତ୍ର ବେଶମ ସେଥିପାଇଁ ଆଚାର୍ଯ୍ୟ ଜଣେ କହିଛନ୍ତି ସାକ୍ଷାତ ମନ୍ମଥ ମନ୍ମଥ ଇତି ତାଙ୍କୁ ପଶ୍ୟନ୍ତି ଇତି ଯେତେବେଳେ ଭଗବାନ ଦର୍ଶନ କରୁଛି ଏଇଭଳି ଭାବରେ ତାଙ୍କର କ'ଣ ତାଙ୍କର ନୁହ ହେଉଛି ତେଣୁ ହଁ ଏଇଟାକୁ ଜଣେ ଉପମା ଦେଇଛନ୍ତି କ'ଣ ଜଗତ ଧନମୟ ଲୁବ୍ଧା ଯେଉଁମାନେ ଲୋଭୀ ବ୍ୟକ୍ତି ଲୋଭୀ ବ୍ୟକ୍ତି ସବୁଠି ହିଁ ସେ କ'ଣ ସବୁଠାରେ ସେ କହିବେ ଏ ଧନ ମୁଁ ପ୍ରାପ୍ତ ହେବି ଧନ ପ୍ରାପ୍ତ ଜଗତ ଧନମୟ ଲୁବ୍ଧା ଏହି ପ୍ରସଙ୍ଗରେ ଗୋଟେ କଥା ଆସେ ଜଣେ ବ୍ୟକ୍ତି ବହୁତ ତା'ର ସବୁ ବିଜନେସ୍ ସବୁ ଚାରିଆଡ଼େ ମେଲେଇ ଦେଇଛି ତେଣୁ ତା'ର ବୈରାଗ୍ୟ ଯାହା ହେବା ପାଇଁ ସେ ଚାହୁଁଛି କେମିତି ମୁଁ ବୈରାଗ୍ୟ ପ୍ରାପ୍ତ ହେବି ତେଣୁ ସେ ଜଣେ ଗୁରୁଙ୍କ ପାଖକୁ ଗଲେ ଗୁରୁ କହିଲେ ଠିକ୍ ଅଛି ତୁମେ ଯାହା ଗୋଟେ କେତେଜଣ ମଧ୍ୟ କହନ୍ତି ବିଭିନ୍ନ ଧର୍ମ ସମ୍ପ୍ରଦାୟର ସବୁ ନେତାମାନେ ଯଦି କଥା କହନ୍ତି ଭାଗବତ କଥା ବା ଧର୍ମ କଥା କହନ୍ତି ସେମାନେ କହନ୍ତି ତୁମେ ମଝି ମଝିରେ ଯାଅ ଶ୍ମଶାନକୁ ଯାଅ ତୁମେ ବୈରାଗ୍ୟ ଯାହା ହେବ କିନ୍ତୁ ଏଇଟା ଶ୍ମଶାନ ବୈରାଗ୍ୟ ତା'ପରେ ପୁଣି ଯଦି ଫେରି ଆସନ୍ତି ସେ ବୈରାଗ୍ୟ ଚାଲିଯାଏ ଏଇଟାକୁ ଫଲଗୁ ବୈରାଗ୍ୟ ବୋଲି କୁହାଯାଏ ବର୍ଗୁ ବୈରାଗ୍ୟମ ଫଲଗୁ କଥ୍ୟତେ ଆମର ରୂପ ଗୋସ୍ୱାମୀ ମଧ୍ୟ ଭକ୍ତ ସ୍ୱାମୀଙ୍କୁ ସୁନ୍ଦର ବର୍ଣ୍ଣନା କରିଛନ୍ତି ତେଣୁ ଏଇ ଯେଉଁ ବୈରାଗ୍ୟ ଭାବିଲେ ଆକୁ ପଠାଇଦେଲେ ସନ୍ୟା ଯେଉଁ ଆମର ରହିଛି ପୁରୀରେ କ'ଣ ସ୍ୱର୍ଗ ସ୍ୱର୍ଗଦ୍ୱାର ଶ୍ମଶାନ ରହିଛି ସବୁ ସବୁମାନଙ୍କୁ ଦାହ କରାଯାଉଛି ସବୁ ସତ୍କାର କରାଯାଉଛି ତେଣୁ ସେ ଭାବିଲେ ତାଙ୍କୁ ସେଇଠି ପଠାଇଦେଲେ ତାଙ୍କ ବୈରାଗ୍ୟ ଆସିବ କିନ୍ତୁ ସେ ଯେତେବେଳେ ଗଲେ ସେଇଠି ଦେଖିଲେ ତାଙ୍କର ବିଜନେସ୍ ଆଇଡ଼ିଆ ଆସିଗଲା ସେଇଠି କ'ଣ ତାଙ୍କ ଦେଖିଲେ ସବୁ ଯେଉଁ ଶବ ସବୁ ଆସୁଛନ୍ତି କାଠ ସବୁ ଆସି ପଡ଼ା ହେଉଛି ସେ ଚିନ୍ତା କଲେ ଏଇଠି ସେ କାଠ ବିଜନେସ୍ କଲେ ହେବ ଏଇଠି ମିଳିବ ଆଉ ବୈରାଗ୍ୟ କ'ଣ ତାଙ୍କର ଆସିବ ତେଣୁ ଏଇଭଳି ଭାବରେ ଜଗତ ଧନମୟ ଲୁବ୍ଧା ଯେଉଁମାନେ ଲୋଭୀ ସେମାନେ ସବୁଠାରେ ସବୁଠାରୁ ଦେଖିବେ ଧନ ରହିଛି କେମିତି ଧନକୁ ମୁଁ ଉପଭୋଗ କରିବି ସେହିଭଳି ଭାବରେ କାମୁକା କାମିନୀମୟମ କାମୁକ ବ୍ୟକ୍ତି ଯେଉଁମାନେ ରହିଛନ୍ତି ସେମାନେ ସବୁଠାରେ କହିବେ ମୁଁ କାମିନୀ ଉପଭୋଗ କରିବି ଏଇଭଳି ଭାବେ ତାଙ୍କର ଭାବ ରହିଛି ତେଣୁ ଏହିଭଳି ଭାବରେ ହରିଣୀଙ୍କର ମଧ୍ୟ ଭାବ ରହିଛି ହରିଣୀ ହରିଙ୍କର ରୂପ ପ୍ରତି ଆକର୍ଷିତ ହୋଇକି ରହୁଛନ୍ତି ଆକର୍ଷଣ ରହିଛି ତେଣୁ ସେହି ଉଦାହରଣଟି ଦିଆଯାଇଛି ମାନେ ଆଚାର୍ଯ୍ୟ ଦେଇଛନ୍ତି ତେଣୁ ଏ ବିଚିତ୍ର ବେଶମ ଭଗବାନ ଏହିଭଳି ଭାବେ ରୂପ ରହିଛି ବର୍ଣ୍ଣନା କରିବା ମାନେ ଯେଉଁ ବିଚିତ୍ର ବେଶ ଯେଉଁ ରୂପର ବିବରଣୀ ଶୁଣି ସୁଖଦେବ ଗୋସ୍ୱାମୀ ଯେଉଁ ଧ୍ୟାନ କରୁଥିଲେ ବ୍ରହ୍ମଚିନ୍ତନ କରୁଥିଲେ ଏହି ରୂପର ଭଗବାନଙ୍କ ରୂପର ବର୍ଣ୍ଣନା ଶୁଣି ସେ ଯେଉଁ ରହିଛି ବ୍ରହ୍ମଚିନ୍ତନକୁ ତ୍ୟାଗ କରି ଆସି ଏଇ ଭଗବାନଙ୍କର ଏଇ ଶାସ୍ତ୍ରକୁ ଅଧ୍ୟୟନ କଲେ ଭାଗବତ ଶାସ୍ତ୍ରକୁ ଅଧ୍ୟୟନ କଲେ ଏତେ ସୁନ୍ଦର ବେଶ ଭଗବାନଙ୍କ ରୂପ ରହିଛି ଆମେ କଥାରେ କ'ଣ ବର୍ଣ୍ଣନା କରିବା ତେଣୁ ଆକର୍ଣ୍ଣ୍ୟ ବେଣୁ ରଣିତମ ସହ କୃଷ୍ଣ ସାର କେବଳ ତାଙ୍କର ରୂପ ଦେଖୁଛନ୍ତି ତାହା ନୁହଁ ତାଙ୍କର ବେଣୁ ନାଦ ମଧ୍ୟ ଶୁଣୁଛନ୍ତି ବେଣୁ ରଣିତମ ରଣିତ ବେଣୁରେ ନାଦ କରୁଛନ୍ତି ମୋର ଏଠି ବେଣୁ ବେଣୁବାଦନ କରାହେଉଛି ବେଣୁ ଶବ୍ଦ କାହିଁକି କୁହାଯାଇଛି ଆମେ ଗତକାଲି କହିଥିଲେ କିଏ କହିପାରିବେ କ'ଣ କହିଥିଲେ ଏଇଟା ବେଣୁ ଶବ୍ଦ କାହିଁକି କୁହାଗଲା ବେଣୁର ଅନ୍ୟ ନାମ ସବୁ ରହିଛି ମୁରଲୀ ବଂଶୀ ଏସବୁ ରହିଛି ଆମେ ଗତକାଲି କହିଥିଲେ କାହିଁକି ବେଣୁ ବୋଲି କୁହାଯାଉଛି କ'ଣ ଅଦିତ ଗୋପୀମାନେ ବେଣୁ ଶବ୍ଦ କାହିଁକି କହୁଛନ୍ତି ନା ବେଣୁଟା ହେଉଛି କ'ଣ ପୁଲିଙ୍ଗ ମାଧୁ ବାଂଶୁରୀ ବା ବଂଶୀ ବା ଆଉ ଗୋଟେ କ'ଣ ମୁରଲୀ ଏଇଟା ହେଉଛି ସ୍ତ୍ରୀଲିଙ୍ଗ ତେଣୁ ତାଙ୍କର ଏ ଯେଉଁ ରହିଛି ଭାବ ରହିଛି ତାଙ୍କର ସଞ୍ଚାରୀ ଭାବ ତାଙ୍କ ଈର୍ଷା ଆସୁଛି ତାକୁ ସୌତୁଣୀ ବୋଲି ଭାବୁଛନ୍ତି ପୁରୁଷଟା ହେଇକରି ମଧ୍ୟ ଭଗବାନଙ୍କର ଗୋପ କି ମାଚର ସ୍ୱୟଂ କୁଶଳସ୍ମ ବେଣୁ କ'ଣ ଏ ତପସ୍ୟା କରିଥିଲା ପୁରୁଷଟା ହେଇକି ମଧ୍ୟ ଭଗବାନଙ୍କର ଅଧରମୃତ ପାନ କରୁଛି ଆମେ ସ୍ତ୍ରୀ ଜାତିର ଏଇଟା ଅଧିକାର ରହିଛି ସେଥିପାଇଁ ବେଣୁ ଶବ୍ଦ ବ୍ୟବହାର କରାଯାଇଛି ବେଣୁଟା ହେଉଛି ପ୍ରକୃତରେ ପୁଲିଙ୍ଗ ତେଣୁ ଆକର୍ଣ୍ଣ ବେଣୁ ରଣ ସବୁବେଳେ ବେଣୁ ସେମାନେ କହୁଛନ୍ତି ଆଉ ଅନ୍ୟ କିଛି କହୁନାହାନ୍ତି ତାଙ୍କର ବେଣୁପତି ଈର୍ଷା ରହୁଛି ଏ ଯେଉଁ କହିଛନ୍ତି 13 ଶ୍ଳୋକରେ ଏସବୁ ବେଣୁ ଶବ୍ଦ ବ୍ୟବହାର କରାଯାଉଛି କାହିଁକିନା ତାଙ୍କ ପ୍ରତି ଈର୍ଷା ରହୁଛି ବେଣୁପତି ତେଣୁ ଆକର୍ଣ୍ଣ୍ୟ ଶୁଣି ଶ୍ରବଣ କଲେ ଆକର୍ଣ୍ଣ୍ୟ କହିଲେ ଆ କହିଲେ ସମ୍ୟକ୍ ଠିକ୍ ଭାବରେ ଶୁଣିଲେ ଭଗବାନ ଯେ ବେଣୁ ନାଦନ କରୁଛନ୍ତି सुष्टु भाव परिष्कार भाव श्रवण कल आकर्ण्य वेणुरणिंदम भगवान जो वेणु नादन करसंदी इटक सुनी सह कृष्ण सारा हरिणी माने तांकर स्वामी को सहित आस स्वामी को मध्यम कृष्ण सार तांकर नाम मध्य कृष्ण सार भगवान नाम कृष्ण 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 सार जो उत्प्रेक्षा कराए कृष्ण सार जो व्युत्पत्ति रही कौन कृष्ण एव सारो जैसा इति कृष्ण सारा जे जहाँ सार हो कृष्ण सार असार दुईट वस्तु रही प्रसंग गोटे कथा अच्छे आम श्रीमंद गौरव से महाराज कहती सार वस्तुटा कौन आम जापर ना साधारण समस्त असार वस्तु को सार बोली भावती सार वस्तु को असार बोली भावती आम श्री श्रीमंद गौरव गोस्वामी महाराज कथाटी कही तेणु कृष्ण सार सार कृष्ण हो सार नाम कृष्ण सार सार कौन ना जड़े प्रकृत गुरु नुह से गोटे भंड गुरु तार शिष्य मत प्रकृत शिष्य न तार शिष्य मत भंड शिष्य जहाँ चली कहते प्रभुपाद महाराज कहते गुरु रखें जमी लोक मैंने कुकुर रखते जमी आम गोटे गुरु रखिदेले तेणु से गुरु जो गले शिष्य पाखक शिष्य बहुत सम्मान दे बहुत सुंदर प्रकार खाद्य प्रस्तुत कर टिकसार बहुत प्रकार आज भगवान भोग लगी सब प्रसाद पाइबा से भाव से बहुत प्रकार आडम्बर बहुत प्रकार खाद्य सब प्रस्तुत कर गुरु को देले गुरु खाद्य ग्रहण कर सारापर तापर ताकू दे मुखवास मुखवास दे कौन गोटे आनी अड़ेश गोटे आनी अड़ेश गोटे आन जो दे गुरु कहले तार सार जिनस दि असार वस्तु त्याग कर सार जिनस दि तेणु ये भाविले जो बाहर वस्तुटा रही है सार भितर वस्तु बहुत असार कहीकि तार मंजी को सब फिंगीदे तार चोपाटा को दे तेणु गुरु जो देखले अड़ेचर भितरटा हूँ सार बाहर हूँ असार तेणु कहले आरे तु एत मुझे शिक्षा देली तु जापार कौटा सार कौटा असार तार मंजीटा हूँ सार भितरटा हूँ सार बाहर हूँ असार तु असार वस्त्र को मत दे सार वस्त्र फेंगे दौ तेणु से कहला मोर गुरुदेव भूल हो गला तेणु पुणी थे गुरुदेव आसती से भाव बहुत प्रकार खाद्य पद सब व्यवस्था होगा गुरुदेव को जो मुखवास देवाप आसिले शिष्य से दिन पाखे अड़ित नाला गोटे हरितकी थी हरितकी कहले कौन हरिडा 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 हरितकी हरिंकर नाम अनुसार रही हरिडा से मैं बहुत धन्य नाम तेणु गुरुदेव कहले सार वस्तुटा दि से कौन कले से भूल होता मंजी को फिंगी देते एथर के मंजी को दे बार चोपाट फिंगीदे गुरुदेव कहले अरे अरे आर बाहर हूँ सार भितरटा हूँ असार तेणु सार वस्तु कौटा लोक मैंने जापारती ना से अर्जुन कहले प्रभु मत कहतु जत् श्रेय सा निश्चित गृही तन्मे शिष्य स्त्रेय साधिमा प्रपन्नम सार वस्तुटा कौन मत कहतु मुझे जापार ना कार्पण्य दोष पद स्वभाव तुच्छामी तांग धर्म समुद्र चेता मुझे जापार ना सार वस्तु कौटा तेणु भगवान ये सतश श्लोक जो कह भगवत गीतार प्रभु भगवान अर्जुन किसी श्लोक रही तेणु सब प्राय अधिकांश हूँ भगवान कहले ये सार वस्तुटा कौन जानाप सब भगवत गीता कहगला एवं से कथा मत भागवतम सौनका ऋषि मैंने पचारे कौन सार वस्तु आम कहतु तत्र तत्र अंधार दुष्मान भगवान जब विनिश्चित पूछा एकांत श्रेय आमर सार वस्तु कौटा आम ग्रहण करवा मत कहतु भागवतम 18,000 श्लोक कहगला सार वस्तु जानवाटा ये सहज वस्तु नुह तेणु जहा ये कृष्ण सार तार नाम हूँ कृष्ण सार कृष्ण सार अर्थर व्युत्पत्ति कर कृष्ण एव सार दशा इति कृष्ण सार कृष्ण सार सार से हूँ कृष्ण सार तेणु सी हरिणी स्वामी कृष्ण सार भगवान नाम अनुसार भगवान विचित्र नाम सब दि जा भगवान सृष्टि कर भाव यही हरिणी प्रति आकर्षित हो जाते कृष्ण सार कही आम जड़भरत कही कथा जड़भरत गुरु जो भरत महाराज थे से हरिणी मृगीपति आकर्षित हो जाते न्याय दे कृष्ण सार ଇଏ କୃଷ୍ଣ ସାର ବସ୍ତୁ ହେଇଛି, କୃଷ୍ଣ ସାର ତେଣୁ ସେ ସବୁ ପାଳନ କରୁଥିଲେ, ଏତେ ସବୁ ତାଙ୍କର ତାପରେ ସ୍ନେହ ଆସିଯାଇଥିଲା, ସବୁ ହେଇଥିଲା କୃଷ୍ଣ ସାର ବୋଲି କହିଥିଲେ ସେ, ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବହୁତ ବିସ୍ତାର ପ୍ରସ୍ତାବ ରହିଛି କୃଷ୍ଣ ସାର। ତେଣୁ ଏ କୃଷ୍ଣ ସାର ତାଙ୍କ ନାମ ହେଉଛି କୃଷ୍ଣ ସାର, ମୁଗମାନଙ୍କର ନାମ କୃଷ୍ଣ ସାର। ତେଣୁ ଏଇ କୃଷ୍ଣ ସାର ଆକନ୍ୟ ବେଣୁରାଣୀତମ ଭଗବାନଙ୍କର ଯେତେବେଳେ ସୁନ୍ଦର ବିଚିତ୍ର ବେଶମ ସୁନ୍ଦର ରୂପ ଦେଖୁଛନ୍ତି, ଯେଉଁଟାକ ତାଙ୍କ ଚକ୍ଷୁକୁ ଆନନ୍ଦ ପ୍ରଦାନ କରୁଛି, ବିଚିତ୍ର ବେଶମ ଇଏ ହେଉଛି ଅକ୍ଷୁଣତାଙ୍କ ଫଳମିଦମ, ପ୍ରଥମେ ଏସବୁଟି କୁହାଗଲା, ଗୋପୀମାନେ ଏଇଟା କହିଛନ୍ତି। ଯେଉଁମାନଙ୍କ ଚକ୍ଷୁ ଅଛି ସେ ଚକ୍ଷୁର ଫଳ ହେଉଛି ଭଗବାନଙ୍କୁ ରୂପ ଦର୍ଶନ କରିବା, ତେଣୁ ଆଜି ତାଙ୍କର ଚକ୍ଷୁ ସଫଳ ହେଉଛି। ମୃଗନୟନୀ ବୋଲି କୁହାଯାଏ, ମୃଗର ଯେଉଁ ଚକ୍ଷୁ ରହିଛି ବହୁତ ସୁନ୍ଦର ଦେଖାଯାଏ, ସେଥିରେ ମୃଗନୟନୀ ବୋଲି କୁହାଯାଏ। ସ୍ତ୍ରୀଲୋକମାନଙ୍କର ଯେଉଁମାନେ ଚକ୍ଷୁ ସେଇଭଳିଆ ରହିଛି, ତାଙ୍କର ଉଦାହରଣ ଦିଆଯାଏ, ଉପମା ଦିଆଯାଏ ମୃଗନୟନୀ, ମୃଗର ଚକ୍ଷୁ ବହୁତ ସୁନ୍ଦର। ତେଣୁ ଏ ଚକ୍ଷୁ ଆଜି ସଫଳ ହେଉଛି ମୃଗନୟନୀ, ସେଇ ମୃଗ ତାଙ୍କ ନୟନରେ ଭଗବାନ ରୂପ ଦର୍ଶନ, ବିଚିତ୍ର ବେଶମ ବହୁତ ସୁନ୍ଦର ବେଶ ରହିଛି ଦେଖୁଛନ୍ତି। ଏବଂ କର୍ଣ୍ଣ ମଧ୍ୟ ତାଙ୍କ ସଫଳ କରୁଛନ୍ତି, ଆକର୍ଣ୍ଣ୍ୟ ବେଣୁରାଣୀତନ, ଏଇ ବେଣୁବାଦ ଶ୍ରବଣ କରି ଆକର୍ଣ୍ଣ ଶୁଣିକରି ସକୃଷ୍ଣ ସାରା, ହରିଣୀମାନେ ଏପଟେ ଆସୁନାହାନ୍ତି, ତାଙ୍କ ସ୍ୱାମୀଙ୍କ ସହିତ ଆସୁଛନ୍ତି, ସକୃଷ୍ଣ ସାରା କୃଷ୍ଣ ସାର ତାଙ୍କ ସ୍ୱାମୀଙ୍କ ସହିତ ଆସୁଛନ୍ତି। ଏବଂ ଆସିକରି ପୂଜାନ୍ ଦଧୁ ବିରଚିତାନ୍ ପ୍ରଣୟାବଲୋକେ, ଏଇଭଳି ଭାବରେ ଚକ୍ଷୁ ଯେଉଁ ଭଗବାନ ଦେଇଛନ୍ତି, ଏ ଚକ୍ଷୁରେ ଆମେ ଭଗବାନଙ୍କ ପୂଜା କରିପାରିବା ଭଗବାନ ଦର୍ଶନ ମାଧ୍ୟମରେ, ଚକ୍ଷୁ ଭଗବାନ ଦେଇଛନ୍ତି, ଏ ଚକ୍ଷୁରେ ଆମେ ଭଗବାନ ଦର୍ଶନ କଲେ ଭଗବାନ ପୂଜା ହୋଇଗଲା ଚକ୍ଷୁ ଦ୍ୱାରା, କର୍ଣ୍ଣରେ ଭଗବାନ କଥା ଶ୍ରବଣ କଲେ ଭଗବାନଙ୍କ ପୂଜା ହୋଇଗଲା। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ପୂଜା ଦଧୁ ବିରଚିତା, ଏମାନେ କିଭଳି ପୂଜା କରିବେ, ଆମେ ସିନା ପୂଜା କରୁଛେ ଘଣ୍ଟି ବଜେଇ ବିଭିନ୍ନ ପ୍ରକାର ପୂଜା କରୁଛେ, ଏମାନେ କିଭଳି ପୂଜା କରିବେ, ପଶୁ ଏମାନେ କିଭଳି ପୂଜା କରିବେ, ନା ପ୍ରଣବା ପ୍ରଣୟାବଲୋକେଇ, ପ୍ରେମର ସହିତ ତାଙ୍କୁ ଅବଲୋକନ କରୁଛନ୍ତି, ଦର୍ଶନ କରୁଛନ୍ତି, ଅବଲୋକନ କରୁଛନ୍ତି। ଏ କହିବାର ଭାବ ହେଉଛି କ'ଣ ନା, ସିଦ୍ଧସ୍ୱାମୀଙ୍କ ଲେଖାଟି ମୁଁ ଲେଖିନି, ଭାବ ହେଉଛି କ'ଣ ଯେ କ'ଣ ଭାବ କିଏ କହିପାରିବେ, କ'ଣ ଭାବ ଏଇଟା ରହିଛି, ଏତେ ଶୁଣିଲେଣି କଥା ଭାଗବତ କଥା, ଭାବ ହେଉଛି ଗୋପୀମାନେ ସେମାନେ ତାଙ୍କର ସମସ୍ତଙ୍କୁ ଅଟକାଉଛନ୍ତି, ଯା ଯିବ ନାହିଁ କୃଷ୍ଣ ଭାଇ, ତୁମେ କାହିଁକି ଯିବ, ଏଇଭଳିଆ ତାଙ୍କର ସ୍ୱାମୀ ତାଙ୍କର ପିତା ମାତା ଏମାନେ ସବୁ ରହିଛନ୍ତି ଗୁରୁଜନମାନେ, ତାଙ୍କୁ ଅଟକାଉଛନ୍ତି, ତାଙ୍କୁ ଛାଡ଼ୁନାହାନ୍ତି ଯିବା ପାଇଁ, କିନ୍ତୁ ତାଙ୍କର ସ୍ୱାମୀ ଏମାନେ ଛାଡ଼ୁନାହାନ୍ତି, କିନ୍ତୁ ଦେଖ ହରିଣୀ ତାଙ୍କର ସ୍ୱାମୀ ତାଙ୍କ ସହିତ ଆସୁଛନ୍ତି, ଆଉ ସବୁ ବର୍ଣ୍ଣନା କରାଯିବ ଏସବୁ କଥା, ସମସ୍ତେ କୃଷ୍ଣଙ୍କ ରୂପ ଦେଖିବା ପାଇଁ ଆସୁଛନ୍ତି, କେବଳ ଆମକୁ ଛାଡ଼ିଦେଲେ ଆମେ ହେଉଛନ୍ତି ପ୍ରକୃତରେ ଅଧନ୍ୟା, ଆମେ ଭାଗ୍ୟହୀନା, ଆମେ ଦେଖିପାରୁନାହୁଁ ସେ ରୂପ ଦେଖିପାରୁନାହୁଁ, ଏଇଭଳି ଭାବ 13 ଶ୍ଳୋକରେ ଯେଉଁ ରହିଛି ଏଇ ଭାବ ସବୁ ରହିଛି, ବହୁତ ଉନ୍ନତ କଥା ସବୁ ରହିଛି, ବହୁତ ଆଚାର୍ଯ୍ୟମାନେ ବହୁତ କଥା କହିଛନ୍ତି। ଗୋପୀଗୀତ ଯେଉଁ ଆମେ କହିଥିଲେ ପ୍ରଥମେ, କିଏ ଯେ ସବୁଠାରୁ ବୁଦ୍ଧି ସତ୍ତମ ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି ଯେ ଉଦ୍ଧବ ଭଗବାନ ଅତ୍ୟନ୍ତ ପ୍ରିୟ, ସେ ଗୋପୀମାନଙ୍କର ଗୀତକୁ ବନ୍ଦନା କରିଛନ୍ତି, ବନ୍ଦେ ନନ୍ଦ ବ୍ରଜ ସ୍ତ୍ରୀଣାମ କ'ଣ ବନ୍ଦେ ନନ୍ଦ ବ୍ରଜ ଶ୍ରୀରାମ ପାଦରେଣୁ, ତାଙ୍କ ପାଦରେଣୁକୁ ବନ୍ଦନା କରୁଛନ୍ତି, କାହିଁକି ନା ଯାହାସାଂ କୃଷ୍ଣ କଥୋ ଗୀତମ, ଯାହାଙ୍କର ମୁଖରୁ ଯେଉଁ କୃଷ୍ଣ କଥା ଆସୁଛି, ଏଇ ଭଗବାନ ତାଙ୍କ କୃଷ୍ଣ କଥା ଆମେ ଶୁଣୁଛେ, ତାଙ୍କର ମୁଖରୁ କଥା ଶୁଣୁଛେ କୃଷ୍ଣ କଥୋ ଗୀତମ, ଏ କଥାର ମହାତ୍ମା କିଭଳି ରହିଛି ନା, ପୁନାତି ଭବନ ଭୁବନ ତ୍ରୟମ, ତିନି ଭୁବନକୁ ପବିତ୍ର କରିଦେବ, ଆଉ ଆମ କଥା କ'ଣ କହିବା, ତିନି ଭୁବନକୁ ପବିତ୍ର କରିଦେବ, ଏଇଟାକୁ ସାଧାରଣ ବ୍ୟକ୍ତି କିଏ କହୁନାହାନ୍ତି, ଉଦ୍ଧବ କହୁଛନ୍ତି ଭଗବାନଙ୍କ ଅତ୍ୟନ୍ତ ପ୍ରିୟ ସଖା କହୁଛନ୍ତି, ତେଣୁ ଗୋପୀମାନଙ୍କର କଥାରେ ବହୁତ ଭାବ ରହିଛି। ଯାହା ହେଉ ପୂଜା ଦଧୁ ବିରଚିତାନ୍ ପ୍ରଣୟା ବୋଲୋକେଇ, କେବଳ ଅବଲୋକନ ସହିତ ଆଉ କିଛି କରିପାରିବେ ନା ପୂଜା, ଯେତେବେଳେ ଭୀଷ୍ମଦେବ ସରସ୍ୱତୀ ଆଡ଼େ ପଡ଼ିଥିଲେ ସେହି ସମୟରେ युधिष्ठिर महाराज को भगवान बहुत प्रकार ज्ञान माने तांकर शोक होता युधिष्ठिर महाराज प्रथम स्कंद नवम अध्याय वर्णना कर सब कथा युधिष्ठिर महाराज महाभारत युद्ध जीतीगला से आनंदित होना बहुत शोक कर समग्र पृथ्वीर सम्राट हेले कि सम्राट हाँ चाहून कहीं से भावुले जो अठर अक्षमी सैन्य मृत्युवरण कले से मुँह दायी ये भाया निजी को दायी करते से आनंदित हो नथिले सिंहासन बसिया चाहून सी कि भगवान कृष्ण बहुत बुझेले से शोक दूर है ना तेणु सी भगवान कह ठीक अच्छे मो कथा जो तुम शोक दूर होना तेल चल भीष्मदेव पाख भीष्मदेव से दिन के मानने चालीस पचास दिन पाखापाखि रहीगले से सरसज्ञा रही से महाभारत युद्ध शेष होगा कि भीष्म रही सरसज्ञा तेणु भगवान आसिले पांडव मान आणिक आसिले द्रौपदी आसिले मुनि ऋषि मैंने आसिले जिते त्रिभुवन जिते सब रही थे साधु सन्त समेत आस पहुँचीगले एमती कि भीष्मदेव गुरु किए विष्णुदेव गुरु किए परशुराम परशुराम मध्य आ शिष्य मान सहित आसी कहीं भीष्म समय हो गला जाओ सब आसिया शिष्य मान सहित आसु एम कहार उद्देश्य भीष्मदेव तक समस्त को पूजित कले पूजा कले कि पूजा कले से तो सरस्वती पड़ी शोक रही उठी पार ना समस्त को पूजा कले किभली भाव स्थान काल पात्र अनुसार पूजा करती संबल अच्छे से अनुसार पूजा करेंगे तेणु निजर मनरे प्रति सम्मान प्रदर्शन करूजा कर तेणु ये भाव में हरिणी मैंने कृष्ण सार सहित स्वामी सहित भगवान रूप दर्शन कर अवलोकन प्रणयावलोकन भगवान दर्शन करम भगवान पूजा कर तेणु गोपी मान भाव हूँ कौन ना आमर स्वामी केते मूढ़ आमर ये हरिणी मूढ़ होकर स्वामी सहित जाऊँगी कितु आम एत गोप जाति जात हो तथा आम स्वामी आमको कृष्ण पाक जीप से तो जीवे नहीं छाड़ कि आमको अंत छाड़ते जीप से आमको छाड़ ना आम के भाग्यहीना यह भाव में विलाप कर तेरह श्लोक रही विलाप वर्णना कर तेणु आमर कथा भी विश्राम देव पूर्व पचार किसी सन्देह अच्छे किए शुणिले कि ना जदि शुणिले कि बुझे कि ना जदि बुझे कह सन्देह है कि ना जदि किसी ना तार आम कथा भी विश्राम दे जय श्री भागवत की जय श्री गोपाल महाराज की जय श्री गुरुदेव की सम्यक गौरवकुंद की जय गौर परमानंदे जय श्री गोपाल महाराज की।